శ్రీమద్ భాగవతం దశమ స్కంద అంచాశుద్ధ్యా శ్లోక 26. యథావదతి కళ్యాణీ యథావదతి కళ్యాణీ వాచం దానపతి భవాన్ వాచం దానపతి భవాన్ తథా నయా న తృప్యామి తథా నయా న తృప్యామి మర్త్యః ప్రాప్య యథామృతం మర్త్యః ప్రాప్య యథామృతం యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. త్రష్టువాచ యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. ధృతరాష్ట్ర ఉవాచ యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. యథా వదతి కళ్యాణీ వాచం దానపతి భవాన్ తథా నయా న తృప్యామి మర్త్య ప్రాప్య యథామృతం. హరి కృష్ణ పుస్తక సదానందనాథవృంద ప్రణామగానే భాగవత కథకు స్వాగతం జనవచ్చు. ఆమె దశమ స్కంద అనుచాశ అధ్యాయ 46 కథ. అక్రూరంకర యో యైతిలే హస్తినాపూర్ మథురారు హస్తినాపూర్ యైతిలే తను భగవానకర సందేశ ప్రదాన కలే. వర్తమాన సందేశ ప్రాప్త హీకి ధృతరాష్ట్ర ఈ కథ కోసంది. ధృతరాష్ట్ర వాచ ଭଗବତରେ ପ୍ରଥମେ ଧୃତରାଷ୍ଟ୍ରଙ୍କ କଥା ଆସିଲା. ଧୃତରାଷ୍ଟ୍ର ପଚାରିଲେ କିମା କର ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେଦା ଜ୍ୟୋତିଷଭା ମହାମଗା ପାଣ୍ଡବାସ୍ୟ କିମା କରତ ସଞ୍ଜୟ. ତେଣୁ ଏ ଯେଉଁ ଧୃତରାଷ୍ଟ୍ର ଯେତେ ଶୁଣିଲେ ମଧ୍ୟ ଯେତେ ପ୍ରଶ୍ନ ପଚାରିଲେ ମଧ୍ୟ ଯେତେ ଯାହା ତାଙ୍କୁ ଉପଦେଶ ଦେଲେ ମଧ୍ୟ ସିଏ ଗ୍ରହଣ କରୁନାହାନ୍ତି ଆମ ପାଇଁ ଶିକ୍ଷା. ଧୃତରାଷ୍ଟ୍ର ଜଣେ ଆମକୁ ମହାରାଜକୁ ପଚାରୁଥିଲେ ଭକ୍ତି ଶ୍ରୀଶ୍ରୀ ରାଧାଙ୍କୁ ସେ ମହାରାଜକୁ, ମହାରାଜ ଏ ଯେଉଁ କଥା ସବୁ କୁହାଯାଉଛି ସେ ତ ଗ୍ରହଣ କଲେ ନାହିଁ, ଆମେ କାହିଁକି ସେଇଟା କାହିଁକି ଭାଗବତ ସ୍ଥାନ ପାଇଲା, ସେଇଟା ଆମ ପାଇଁ ସ୍ଥାନ ପାଇଛି. ସେ ଗ୍ରହଣ ନ କରିବାରୁ କ'ଣ ଅସୁବିଧା ହେଲା? ସେଥିପାଇଁ ଆମେ ସେଇଟା ଶିକ୍ଷା କରିବା, ସେଇଟା ଆମ ପାଇଁ କୁହାଯାଉଛି. ତେଣୁ ଧୃତରାଷ୍ଟ୍ର ଏତେ ସବୁ ବୁଝେଇଲା ପରେ ଏଇଭଳି ଭାବରେ କଥା କହିଲେ, ଭିତରେ ଗୋଟେ ଭାବ ବାହାରେ ଗୋଟେ କଥା, ଡୁପ୍ଲିସିୟସ୍. ଅଧିକାଂଶ ଲୋକ ଏଇ ଡୁପ୍ଲିସିୟସ୍ ନେଚରର, ଭିତରେ ଭାବ ଆମ ଭାବଟାକୁ ଆମେ ମାନେ କ'ଣ ଲୁଚେଇ ପାରିବା, କିନ୍ତୁ ଭଗବାନ ପାଖରେ ସେଇଟା ଗୁପ୍ତ ହୋଇପାରିବ ନାହିଁ. ପରମାତ୍ମାର ଉପରେ ଭଗବାନ ସବୁ ଜାଣନ୍ତି. ଏ ଧୃତରାଷ୍ଟ୍ରଙ୍କ ମନର ଭାବ ଆଚାର୍ଯ୍ୟମାନେ ସବୁ ଜାଣିଛନ୍ତି, କ'ଣ ତାଙ୍କ ମନରେ କ'ଣ ଚିନ୍ତା କରୁଛନ୍ତି, ବାହାରେ କ'ଣ କହୁଛନ୍ତି. ତେଣୁ ଇଏ ଆମେ ମନରେ ଯେଉଁଟା ଚିନ୍ତା କରୁଛେ ଆମେ ଅନ୍ୟମାନେ ଜାଣି ନ ପାରନ୍ତି ବା ଆମେ ଅନ୍ୟମାନେ ଚିଟିଂ କରିପାରୁ, କିନ୍ତୁ ଭଗବାନଙ୍କୁ ଆମେ ଚିଟିଂ କରିପାରିବା ନାହିଁ ବା ଭଗବାନ ଭକ୍ତଙ୍କୁ ଚିଟିଂ କରିପାରିବା ନାହିଁ। ତେଣୁ ଯାହା ବି ହଉ ଆମେ ଶୁଣିବା କ'ଣ କହିଲେ, ଚାରୋଟି ଶ୍ଳୋକରେ କହିବେ, 26-30 ଏଇଭଳି ଭାବରେ, ଏ 26-29 ନା କ'ଣ ଏତିକି କହିଗଲା ପରେ ତାପରେ ହଁ 26-30, 31-31 ସୁଖଦେବ ଗୋସ୍ୱାମୀ ଏଇ ଅଧ୍ୟାୟକୁ ସମାପ୍ତ କରିବେ। 31 ଶ୍ଳୋକ ଅଛନ୍ତି। ତେଣୁ ଏତେ ସବୁ ଶିକ୍ଷା କଲା ପରେ ଆ ପୂର୍ବରୁ ଧୃତରାଷ୍ଟ୍ରଙ୍କୁ ଆଚାର୍ଯ୍ୟମାନେ କୁହନ୍ତି ଧୃତରାଷ୍ଟ୍ରଙ୍କୁ ବାରମ୍ବାର ଭୀଷ୍ମ ଉପଦେଶ ଦେଉଛନ୍ତି। ଭୀଷ୍ମ ମଧ୍ୟ ସେଇଠି ରହିଛନ୍ତି ପାଖରେ, ଭୀଷ୍ମ ମଧ୍ୟ ସେଇଠି ରହିଛନ୍ତି ଅନ୍ତ ପାଖକୁ ପଚାରିବା କଥା, ଭୀଷ୍ମକୁ ପଚାରିବା କଥା କ'ଣ କରିବା। ପିତାମହ ପିତାମହ ଏବେ ତ ତାଙ୍କର ତାଙ୍କର ଯେଉଁ ପିତା ବିଚିତ୍ରବୀର୍ଯ୍ୟ, ବିଚିତ୍ରବୀର୍ଯ୍ୟଙ୍କର ପିତା ଶାନ୍ତନୁ, ଶାନ୍ତନୁଙ୍କ ପିତା ହେଉଛନ୍ତି ଇଏ ଭୀଷ୍ମଦେବ। ତେଣୁ ଭୀଷ୍ମଦେବ ସେଇଠି ରହିଛନ୍ତି, ବିଦୁର ସେଇଠି ରହିଛନ୍ତି, ବିଦୁର ହେଉଛନ୍ତି ପ୍ରସିଦ୍ଧ, ବିଦୁର ନୀତି ସବୁ ରହିଛି ତାଙ୍କର। ଅନ୍ତତଃ ପକ୍ଷେ ସେ ଯାହା କହିଲେ ଅବଶ୍ୟ କିଛି ମନ୍ଦ କହିନାହାନ୍ତି, ସବୁ ବହୁତ ସୁନ୍ଦର ଭାବରେ କଥା କହିଛନ୍ତି, କିନ୍ତୁ ଗ୍ରହଣ କଲେ ନାହିଁ। ଯାହା କହୁଛନ୍ତି ଭିତରେ କିନ୍ତୁ ଅଲଗା ରହିଛି। ଧୃତରାଷ୍ଟ୍ର ଉବାଚ ଯଥା ବଦତି କଲ୍ୟାଣୀ, କଲ୍ୟାଣ କଲ୍ୟାଣୀ ଆମକୁ କଲ୍ୟାଣ ପ୍ରଦାନ କରିବା ପାଇଁ ଆସୁଛନ୍ତି। ଆମର କେମିତି କଲ୍ୟାଣ ହେବ ଆମେ ଜାଣିନେ, ଆମର କେଉଁଥିରେ କଲ୍ୟାଣ ହେବ ଆମେ ଭାବୁଛୁ କ'ଣ ନା, ଆମେ ଭୌତିକ ଜଗତରେ ଆନନ୍ଦ ଉପଭୋଗ କରି ରହିଲେ ଆମେ ପ୍ରକୃତିରେ କଲ୍ୟାଣ ହେବ, ଏଇଟା ଆମର ମଙ୍ଗଳ ହେବ, ଏଇଟା ଆମର ଆନନ୍ଦ ପାଇବା, ଆମେ ଖୁସି ପାଇବା, ଏସବୁ ଜିନିଷ ରହିଛି। କିନ୍ତୁ କେଉଁଥିରେ କଲ୍ୟାଣ ହେବ ଲୋକମାନେ ଜାଣନ୍ତି ନାହିଁ, ଅଧିକାଂଶ ଲୋକ ଜାଣନ୍ତି ନାହିଁ, ଶତକଡ଼ା ଅଂଶ ଭାଗ ଲୋକ ଜାଣନ୍ତି ନାହିଁ। ସେ କଥା କହିଲେ ଯେଉଁ ପ୍ରହ୍ଲାଦ ମହାରାଜ କହିଲେ, ସେ କଥା ତାଙ୍କର ପିତାଙ୍କୁ କହୁଛନ୍ତି, ହିରଣ୍ୟକଶିପୁ କହୁଛନ୍ତି, ହିରଣ୍ୟକଶିପୁ କହୁଛନ୍ତି ନ ତ ବିଧୁ ସ୍ୱାର୍ଥଗତି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନ ଅନ୍ଧା ତଥା ଦେହି ରୂପନୀୟ ମାନା ତେପି ସ୍ୱତନ୍ତ୍ରିୟା ଉଦାମ ବଦ୍ଧା। ଯେତେବେଳେ ଆମର ହିରଣ୍ୟକଶିପୁ ବହୁତ ପ୍ରକାର ବ୍ୟବସ୍ଥା କଲେ ପ୍ରହ୍ଲାଦଙ୍କୁ ହରିଙ୍କର ଭଜନ ନ କରିବା ପାଇଁ, ବହୁତ ପ୍ରକାର ଦେଖେଇଲେ ତାଙ୍କୁ, ଅବଶ୍ୟ ପରେ ସବୁ ଦେଖେଇବେ, ତା ପୂର୍ବରୁ ସବୁ ବହୁତ କ୍ରୋଧ ପ୍ରକାଶ କରୁଥିଲେ ଏସବୁ କଥା ରହିଛି। କିନ୍ତୁ ଯାହା କଲେ ମଧ୍ୟ ପ୍ରହ୍ଲାଦ ମହାରାଜ ନଛୋଟ ବନ୍ଧା, ହରିଙ୍କର ଭଜନ କରିବେ। ତେଣୁ ଇଏ ତାଙ୍କୁ ପଚାରିଲେ, ତୋର ମତି କେମିତି ଏଭଳି ଦୁଷ୍ଟ ହେଲା, ପୁତ୍ର ସତା ଅଭଦ୍ରା ମତି, ତୋର ମତିଟା କେମିତି ଅଭଦ୍ର ହେଇଗଲା, ମୋ ଭଳି ଗୋଟେ ବିରାଟ ବ୍ୟକ୍ତିଙ୍କର ତୁ ପୁତ୍ର, ସୁରର ଦୈତ୍ୟ ସମ୍ରାଟ ମୁଁ, ଯାହାଙ୍କର ଭୂକୁଞ୍ଚନରେ ଦେବତାମାନେ ଭୟ କରନ୍ତି, ତାଙ୍କର ସେବା କରୁଥିଲେ ସମସ୍ତେ। ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ନାରଦ ମୁନି ଯେତେବେଳେ କହୁଥିଲେ ଯୁଧିଷ୍ଠିର ମହାରାଜଙ୍କୁ, ସେ କହିଲେ ମୁଁ ମଧ୍ୟ ତାଙ୍କର ସେବା କରୁଥିଲି, ଏବଂ ଯାହାଙ୍କର ଭୂକୁଞ୍ଚନରେ ସମସ୍ତ 33 କୋଟି ଦେବତା, 3 ଜଣଙ୍କୁ ଛାଡ଼ିଥିଲେ ଆଉ ସମସ୍ତେ ଆସି ତାଙ୍କର ଖଟୁଥିଲେ, ତାଙ୍କ ପାଖରେ ସେବା କରୁଥିଲେ। କିନ୍ତୁ ତୋର ମୋ କଥାକୁ ମାନୁନାହୁଁ, ତୋର ଏଭଳି ଅଭଦ୍ର ମତି କେମିତି ହେଲା, ମନ୍ଦ ମତି କେମିତି ହେଲା, ତାର ମତିକୁ ସିଏ କହୁଛନ୍ତି ଅଭଦ୍ର ମତି, ତୋ ମୋର ମତି ହେଉଛି ବହୁତ ଭଦ୍ର, ହିରଣ୍ୟକଶିପୁଙ୍କର ମନର ଭାବ ହେଉଛି ଏଇଭଳି ଭାବ। ତେଣୁ ସେହି ପ୍ରସଙ୍ଗରେ ସେ ଏ କଥାଟି କହିଛନ୍ତି, କହୁଛନ୍ତି ନଦେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ଆମେ ଭାବୁଛେ କ'ଣ ଆମର ଅକଲ୍ୟାଣ କରିବା ପାଇଁ ଚାହୁଁଛେ, ଆମେ ଭାବୁଛେ ଆମର କେମିତି କଲ୍ୟାଣ ହେବ, ଆଉ କେହି ଚାହୁଁନାହାନ୍ତି ଯେ ଆମର ଅକଲ୍ୟାଣ ହେଉ, କେହି ପ୍ରୋଜେକ୍ଟ ପ୍ଲାନ୍ କରୁନାହାନ୍ତି ଆମର ଅକଲ୍ୟାଣ ହେବା ପାଇଁ, ସମସ୍ତେ ଭାବୁଛନ୍ତି ଏଇଭଳି ଭାବରେ କଲେ ଆମର କଲ୍ୟାଣ ହେବ, କିନ୍ତୁ ସେମାନେ ଜାଣନ୍ତି ନାହିଁ ନଦେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ଜାଣନ୍ତି ନାହିଁ କେଉଁଥିରେ ତାଙ୍କର କଲ୍ୟାଣ ହେବ, ନଦେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, କାହିଁକି ଜାଣନ୍ତି ନାହିଁ, ଦୁରାଶୟା, ଦୁରାଶୟା କହିଲେ ବହୁତ ପ୍ରକାର ଆଶା ପୋଷଣ କରିଛନ୍ତି, ଖାଲି ଏଇ ଜନ୍ମ ନୁହଁ ଅନେକ ଜନ୍ମ ବିତିଗଲାଣି, ଅନାଦି ବହିର୍ମୁଖ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ବହୁ ଅନାଦିକାଳରୁ ବହୁ କାଳ କହିଲେ ଠିକ ହେବ ନାହିଁ, ଅନାଦିକାଳ ଆଦି ନାହିଁ ତାର, ଅନାଦିକାଳରେ ସେ କଲ୍ୟାଣ କରିବା ପାଇଁ ଚେଷ୍ଟା କରୁଛି, ନିଜର କଲ୍ୟାଣ କରିବା ପାଇଁ, କିନ୍ତୁ କଲ୍ୟାଣ କରିପାରୁନାହିଁ, ଦୁରାଶୟା, ଯେତିକି ପ୍ରକାର ଆଶା ପୋଷଣ କରୁଛି ସବୁ ଆଶା ବିଫଳ ହେଉଛି। ଆମର ଇଂରାଜୀରେ ଗୋଟେ ପ୍ରଭାବ ରହିଛି, ହୋପ୍ ଏଗେନ୍ଷ୍ଟ ହୋପ୍, ସବୁ ପ୍ରକାର ଆଶା ବିଫଳ ହେଉଛି, କିନ୍ତୁ ତଥାପି ସେ ଆଶା କରୁଛି, ଏମିତିକି ମୃତ୍ୟୁ ସମୟରେ ପୁଣି ଆଶା କରୁଛି। ଯେମ୍ ଯେମ୍ ଭାବି ସ୍ମରଣ ଭାବ ତେଜନ୍ତି କଳିବରମ ତମ ତମ ଏମିତି କୁହନ୍ତି ସଦା ତଦ୍ଭାବ ଭାବିତ। ଦିନ ଜୀବନ ଚାଲିଗଲା, କଲ୍ୟାଣ କରିବା 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 ହେଇକିରି ଅକଲ୍ୟାଣ ସବୁ ହେଇଗଲା, ଅନ୍ତିମ ସମୟରେ ପୁଣି ଚିନ୍ତା କରୁଛି ଏଭଳି କଲେ କଲ୍ୟାଣ ହେବ, ଅନ୍ୟ କଥା ଭଗବାନ କଥା ଚିନ୍ତା ଆସୁନାହିଁ, ତେଣୁ ପୁଣି ସେଇଭଳି ଭାବରେ ଆଉ ଗୋଟେ ଜୀବନ ପାଇଲା। ଏଇଭଳି ଭାବରେ ଚାଲିଛି, କେତେବେଳେ ସ୍ୱର୍ଗକୁ ଯାଉଛି, କେତେବେଳେ ନରକକୁ ଯାଉଛି, ଏଇଭଳି ଭାବରେ ବୁଲି ବୁଲି ଘୁରି ଘୁରି। କେତେବେଳେ ଯେଉଁମାନଙ୍କର ସୌଭାଗ୍ୟ ଉଦଉଛି ସେମାନେ ଏହି ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ, ଗୁରୁଙ୍କର କୃପା ପ୍ରାପ୍ତ ହୁଅନ୍ତି, କୃଷ୍ଣଙ୍କର କୃପା ପ୍ରାପ୍ତ ହୋଇକରି ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ଭକ୍ତିଲତା ପ୍ରାପ୍ତ ହୋଇଗଲେ ଯେଉଁ ସରିଗଲା ଶେଷ ନୁହଁ, ସେଇଟା ନୁହଁ, ସେଇଟା ମଧ୍ୟ କଲ୍ୟାଣ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ତଥାପି ଆମେ ଯଦି ସବୁ ନିୟମ ଠିକ ଭାବରେ ନ କରିବା ତାହେଲେ ମଧ୍ୟ କଲ୍ୟାଣ ହେବ ନାହିଁ। ତେଣୁ ଏ ଯେଉଁ କଲ୍ୟାଣ ଜିନିଷଟା ତାଙ୍କର ଦୁରାଶୟା, ସବୁ ପ୍ରକାର ଆଶା ବିଫଳ ହେଉଛି, କାହିଁକି ନା ବହିରର୍ଥ ମାନନ। ତାଙ୍କର ଯେଉଁ କଲ୍ୟାଣ ସେମାନେ ଚାହୁଁଛନ୍ତି କହୁଛନ୍ତି ନା ବହିରର୍ଥ, ଏଇ ଭୌତିକ ଜଗତରେ, ଭୌତିକ ଜଗତରେ ବିଭିନ୍ନ ପ୍ରକାର ଯେଉଁ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି ବିଭିନ୍ନ ପ୍ରକାର ଉପଭୋଗ ସାମଗ୍ରୀ ରହିଛି, ଏଇଥିରୁ ସେମାନେ ଭାବୁଛନ୍ତି କଲ୍ୟାଣ ହେବ ତାଙ୍କର, ବହିରର୍ଥ ମାନନ। କିନ୍ତୁ ଅନ୍ଧା ଯଥା ଉପନୀୟମାନା, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତରେ ଯାହା ହେବ ଯଥା ଖାଲିରେ ପଡ଼ିବା ହିଁ ସାର ହେବ, ତେବି ଇଶତନ୍ତ୍ରିୟାମ ରୁଦାମ୍ନି ବଦ୍ଧା, ତେବି ସେମାନେ ମଧ୍ୟ ଇଶତନ୍ତ୍ରିୟାମ ସେମାନେ ଜାଣନ୍ତି ନାହିଁ, ସେମାନେ ବନ୍ଧା ହୋଇକି ରହିଛନ୍ତି, ତାଙ୍କର ବୁଦ୍ଧି ମଧ୍ୟ ବନ୍ଧା ହୋଇକି ରହିଛି, ତ୍ରିଗୁଣ ଭିତରେ ବନ୍ଧା ହୋଇକି ରହିଛି, ମନ ବନ୍ଧା ହୋଇକି ରହିଛି, ଅହଙ୍କାର ବନ୍ଧା ହୋଇକି ରହିଛି, ସବୁ ଇନ୍ଦ୍ରିୟମାନେ ବନ୍ଧା ହୋଇକି ରହିଛନ୍ତି, ସବୁକୁ ବନ୍ଧା ହୋଇକି ରହିଛନ୍ତି। ଆଉ ଜଣେ ବନ୍ଦୀ ଅନ୍ୟ ଜଣେ ବନ୍ଦୀଙ୍କ ଦ୍ୱାରା କ'ଣ ସାହାଯ୍ୟ ଲାଭ କରିପାରିବ, ସିଏ ଅନ୍ଧା ଯଥା ଅନ୍ଧେଇ ରୂପନୀୟମାନା, ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁକୁ, ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି ତୋର କେମିତି ତାହେଲେ ଏତେ କଥା ହେଲା, କେତେ ଜାଣିଲୁ କେମିତି, କେମିତି ଜାଣିଲୁ କଲ୍ୟାଣ କେମିତି ହେବ, କେହି କେହି ଜାଣିପାରୁନି, ତୁ କେମିତି ଜାଣିଲୁ, ନୈଷାମତିସ୍ତାବଦୁର୍କ୍ରମାଘ୍ରି ସ୍ପୃଶ୍ୟନର୍ଥ ପଗମୋଦର୍ଥ ମୟସାଂ ପାଦରଜୋଭିଷେକ ନିଷ୍କିଞ୍ଚନାନାଂ ନୃଣୀତ ଯାବତ୍। ନ ହେବା ପର୍ଯ୍ୟନ୍ତ ଜଣେ ଜାଣିପାରିବ ନାହିଁ ତାଙ୍କର କଲ୍ୟାଣ କେଉଁଥିରେ ଅଛି। ଇଏ ଧୃତରାଷ୍ଟ୍ର କହୁଛନ୍ତି କଲ୍ୟାଣ କହୁଛନ୍ତି, କିନ୍ତୁ ଭିତରେ ଗ୍ରହଣ କରୁନାହାନ୍ତି, ସେ କହୁଛି ଏଇଟା ଅକଲ୍ୟାଣ, ମୁଁ ଯେଉଁଟା ଚିନ୍ତା କରି ସେଇଟା ମୋର କଲ୍ୟାଣ ହେବ। ସେ କଥା କହିଲେ ଉତ୍ତର ପ୍ରହ୍ଲାଦ ମହାରାଜ ସପ୍ତମ ସନ୍ଦ ପଞ୍ଚମ ଅଧ୍ୟାୟରେ ଏସବୁ କୋଟି ଅଛନ୍ତି, ନୈଷାଂ ମତିସ୍ତାବଦୁରୁ କ୍ରମାଙ୍ଗ୍ରି, ଭଗବାନ ପାଦ ପଦ୍ମରେ ଉରୁକ୍ରମ, ଯାହାଙ୍କର ଅଦ୍ଭୁତ କର୍ମ ସବୁ ରହିଛି ତାଙ୍କ ପାଦ ପଦ୍ମରେ ନୈଷାଂ ମତି ଏସା ମତି ଆସିବ ନାହିଁ, ନ ଏସା ମତି ଉରୁ କ୍ରମାଙ୍ଗ୍ରି, ନୈଷାଂ ମତିସ୍ତାବଦୁରୁ ସେସବୁ ସେ ପର୍ଯ୍ୟନ୍ତ ଆସିପାରିବ ନାହିଁ, ନୈଷାଂ ମତିସ୍ତାବଦୁରୁ କ୍ରମାଙ୍ଗ୍ରି ସ୍ପର୍ଶତି ଅନର୍ଥ ପକମନ୍ତ ଅର୍ଥ। ଆମର ଯେଉଁ ସବୁ ଭିତରେ ସବୁ ହୃଦୟ ଅନର୍ଥ ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଅନେକ ପ୍ରକାର ଅନର୍ଥ ରହିଛି, ଏସବୁ ଯିବ ନାହିଁ, ନୈଷାମ ଅତିସ୍ତାବ ଯେଉଁ କ୍ରମାଙ୍ଗରେ ସ୍ପୃଶତି ଅନର୍ଥ ପ୍ରକମ ମହିଷାମ ପାଦ ରଜ ବି ସିଏ କମ୍, ମହାନ ବ୍ୟକ୍ତିଙ୍କର ପାଦର ରଜରେ ଅଭିଷେକ ନହେବା ପର୍ଯ୍ୟନ୍ତ ମହିଷାମ ପାଦ ରଜ ବି ସିଏ କମ୍ ନିଷ୍କିଞ୍ଚନା ନ ଗୃଣୀତ ଯାବତ୍। ନିଷ୍କିଞ୍ଚନ ଯେଉଁମାନେ ମହତ ବ୍ୟକ୍ତି ସେମାନେ ନିଷ୍କିଞ୍ଚନ, ତାଙ୍କର ଏକମାତ୍ର ବିତ୍ତ ହେଉଛନ୍ତି ଭଗବାନ, ତାଙ୍କ ପାଦପଦ୍ମର ଧୂଳିରେ ଯଦି ଆମେ ସିକ୍ତ ନ ହୋଇଛେ ଅଭିଷିକ୍ତ ନ ହୋଇଛେ ତାହେଲେ ଆମେ ଜାଣିପାରିବା ନାହିଁ, ଏସବୁ ଭଗବାନ ପ୍ରତି ଆମ ମତି ଆସିବ ନାହିଁ, ମତି କୃଷ୍ଣ ପ୍ରହତ ସୁତବା, ଆମର ଅନ୍ୟମାନଙ୍କ ଦ୍ୱାରା ହେଉ ବା ନିଜ ଦ୍ୱାରା ହେଉ ଏ ମତି ଆସିବ ନାହିଁ। ତେଣୁ ଆମେ କହିବା ତାହେଲେ ମହାନ ବ୍ୟକ୍ତିଙ୍କର ପାଦକୁ ଟିକେ ଛୁଇଁଦେଲେ ହେଇଗଲା, ପାଦକୁ ଛୁଇଁଦେଲେ ଆମେ ହେଇଯିବା ନା, ସେଇଟା ନୁହଁ। ଆମର ଇଏ କହୁଛନ୍ତି ଭରତ, ଜଡ଼ଭରତ ଅବସ୍ଥାରେ ଥିଲାବେଳେ ସେ କହୁଛନ୍ତି ରାଜା ରଘୁବଣ ପଞ୍ଚମ ସ୍କନ୍ଧରେ ଏଇସବୁ କଥାଟି ଅଛି, ସେ ମଧ୍ୟ ସେ କଥା କହିଛନ୍ତି, ରଘୁବଣୀ ତତ୍ତପସା ନ ଜାତି ନ ତେଜୟା ନିର୍ବାପଣା ଗୃହାଦ୍ୱା ନ ଛନ୍ଦସା ନୈବ ଜଳାଗ୍ନି ସୁରେର ବିନା ମହତ ପାଦର ଯେଉଁ ବି ସେ କମ, ଏ କଥା ସିଏ ବି କହିଛନ୍ତି ବହୁତ ଜାଗାରେ ଭାଗବତ କଥା କୁହାଯାଇଛି। ରଘୁବଣ ରାଜା ଥିଲେ, ସିନ୍ଧୁ ସଭ୍ୟ ପ୍ରଦେଶର ରାଜା ଥିଲେ, ରାଜ୍ୟ ତ୍ୟାଗ କରି ସେ ଯାଉଛନ୍ତି ଜ୍ଞାନ ପ୍ରାପ୍ତ ହେବା ପାଇଁ ଏ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା, ସମସ୍ତେ ଯିବେ ତସ୍ମାତ୍ ଗୁରୁ ପ୍ରପଦ୍ୟତ ଜିଜ୍ଞାସୁ ଶ୍ରେୟ ଉତ୍ତମମ୍। ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ସେ ଏଇ ଶ୍ରେୟ କଲ୍ୟାଣ କେଉଁଥିରେ ହେବ ସେଇଟା ଜାଣିବା ପାଇଁ ସେ ଚେଷ୍ଟା କରିବ। ତସ୍ମାତ୍ ଗୁରୁ, ସେଥିପାଇଁ କେମିତି ଚେଷ୍ଟା କରିବ ନା ଗୁରୁଙ୍କର ଶରଣରେ ଯିବେ। ତସ୍ମାତ୍ ଗୁରୁ ପ୍ରପଦ୍ୟତ ଜିଜ୍ଞାସୁ ଶ୍ରେୟ, ଏଇସବୁ ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ଯାଇଥିଲେ ରହୁଗଣ ବ୍ରହ୍ମଜ୍ଞାନ ସେ ଯାଉଥିଲେ କପିଳଦେବଙ୍କ ପାଖକୁ ଯିବା ପାଇଁ, ଭଗବାନ କପିଳଦେବଙ୍କ ପାଖକୁ। ତେଣୁ ଯାଉଥିଲା ବେଳେ ବାଟରେ ଯାହା ହଉ ସୌଭାଗ୍ୟ କ୍ରମ ତାଙ୍କର ଭାଗ୍ୟ ଉଦୟ ହେଲା। ତେଣୁ ଆଜି ଜଡ଼ଭରଙ୍କ ସହିତ ଦେଖା ହେଇଗଲା। ଜଡ଼ଭରତୀ କଥା କହୁଛନ୍ତି, ବହୁତ କଥା ରହିଛି, ଆମେ ସେଇଟା କହିବା ନାହିଁ। ତାଙ୍କର ଶିବଗା କାନ୍ଧେଇକରି ତାଙ୍କୁ ଉପଦେଶ ଦେଉଛନ୍ତି, ଗୁରୁ ଏଭଳି ଦେଖ ଭଗବାନ ମୋତେ ଭଗବତ ଗୀତାରେ ଜ୍ଞାନ ଦେଉଛନ୍ତି। ଅର୍ଜୁନ ବସିଛନ୍ତି, ଭଗବାନ ଠିଆ ହେଇକି ତାଙ୍କୁ ଜ୍ଞାନ ଦେଉଛନ୍ତି। ଅର୍ଜୁନଙ୍କର ଶକ୍ତି ନାହିଁ ଆଉ ବସିବା ପାଇଁ, ଏଭଳି ଅବସ୍ଥା ତାଙ୍କର ଆସିଗଲା। ତେଣୁ ସେଇଠି ସେ କହୁଛନ୍ତି, ରଘୁବଣୀ ତା ତପସ୍ୟା ନ ଯାହାତି, ବହୁତ ପ୍ରକାର ବ୍ୟକ୍ତି ଅଛନ୍ତି ବହୁତ ତପସ୍ୟା କରୁଛନ୍ତି, କିଏ ବାଚିକ ତପସ୍ୟା, କିଏ ମାନସିକ ତପସ୍ୟା, କିଏ ଶାରୀରିକ ତପସ୍ୟା, ବିଭିନ୍ନ ପ୍ରକାର ତପସ୍ୟା କରୁଛନ୍ତି। ରଘୁବଣୀ ତ ତପସ୍ୟା ନ ଯାହାତି ନ ଚେଜେୟା, ଇଜ୍ଞା ମାଧ୍ୟମରେ ପୂଜା ମାଧ୍ୟମରେ ନ ଚେଜେୟା ନିର୍ବାପଣା ଗ୍ରହାତ ବା କେଉଁମାନେ ସବୁ ସଂସାର ତ୍ୟାଗ କରିଦେଉଛନ୍ତି ବା କିଏ ଗ୍ରହଣ କରୁଛନ୍ତି, ଯିଏ ଯାହା କରନ୍ତୁ ନିର୍ବାପଣା ଗ୍ରହାତ କ'ଣ ନ ଛନ୍ଦ ସାହା, ଶାସ୍ତ୍ର ଅଧ୍ୟୟନ କରିଦେଲେ ମଧ୍ୟ ସେ ସବୁ ଜାଣିପାରିବେ ନାହିଁ। ନ ଛନ୍ଦ ସାହା ନହିବ ଜଳାଗ୍ନି ସୁରେଇ ବିନା ମହତ ପାହାଦ, ମାନେ ଯେଉଁ ତପସ୍ୟା ହେଉଛି ଶୀତ ଦିନେ ଜଳ ଭିତରେ ପଶିକିରି ତପସ୍ୟା କରିବେ, ଖରାଦିନେ ଚାରିପଟେ ନିଆଁ ଲଗେଇକି ତପସ୍ୟା କରିବେ, ହେଉଛି ଜଳାଗ୍ନି। ଏଇଭଳି ଭାବରେ କରିବା ଦ୍ୱାରା ଜଣେ ଜାଣିପାରିବ ନାହିଁ। ନ ଛନ୍ଦ ସାହା ନହିବ ଜଳାଗ୍ନି ସୁରେଇ ବିନା ମହତ ପାହାଦ, ମହତ ପାହାଦ ରଜ ବି ସେ କମ ମହତ ପାହାଦ ରଜ, ସେ କଥା ସେ ବି କହିଲେ। ମହତ ପାହାଦ ରଜ କହିଲେ ଆମେ କହିବା ମହତ ବ୍ୟକ୍ତିଙ୍କର ପାଦ ଯୋଡ଼ିକି ଟିକେ ଲଗେଇଦେବା ମନ୍ଦିରରେ ହେଇଗଲା ଆମର, ନା କେମିତି ସେଇଟା ହେବ ନା। ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତା ଅନୁଦିନ ସେବ୍ୟମାନ ମୁଖ୍ୟ ମତିଏ ସତୀବଜ୍ ସତୀବାସ ଦେବେ। ମହତ ବ୍ୟକ୍ତିଙ୍କର ପାଦର ଯୋଉ ଆବଶ୍ୟକ ହେବାର ଅର୍ଥ ହେଉଛି ଏଇଟା, ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ, ତାଙ୍କଠାରୁ ଭଗବାନ ଉତ୍ତମ ଶ୍ଳୋକର ଗୁଣ ଶ୍ରବଣ କରିବେ। ଶ୍ରବଣ ଛଡ଼ା ଆଉ କୌଣସି ଉପାୟ ନାହିଁ, ଯେତେ ଯାହା ବ୍ୟବସ୍ଥା କଲେ ମଧ୍ୟ ଶ୍ରବଣ ଯଦି ନ କରିବ ମାନେ କୌଣସି ରକ୍ଷା ନାହିଁ, କଲ୍ୟାଣ କୌଣସି କଲ୍ୟାଣ ହୋଇପାରିବ ନାହିଁ। ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ, ମହାନ ବ୍ୟକ୍ତି କିଏ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଯଥୋତ୍ତମ ଶ୍ଳୋକ ଉତ୍ତମ ଶ୍ଳୋକ ସିଏ ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁତ ଗ୍ରାମ୍ୟ କଥା ବିଧାତ, ଏଇଟା ଶୁଣିଲା ମାନେ କ'ଣ ହେବ ନା ସାଙ୍ଗେ ସାଙ୍ଗେ ଆମେ ଯେଉଁ ଆମେ ଆର ଅଲ୍ଟରନେଟିଭ୍ ହେଉଛି ଗ୍ରାମ୍ୟ କଥା, ଏଇଟା ହେଲା ସେଇଟା ହେଲା ସେଇଟା ହେଲା ହଜାର କଥା। ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି, ଭଗବାନ କଥା ନ ଶୁଣିଲା ମାନେ ଗ୍ରାମ୍ୟ କଥା ଶୁଣିବା, ମହାପ୍ରଭୁ କହିଲେ ସେଇଟା ରଘୁନାଥ ଦାସ ହେଉଛନ୍ତି। ଗ୍ରାମ୍ୟ କଥା ନ ଶୁଣିବେ, ଗ୍ରାମ୍ୟ ବାର୍ତ୍ତା ନା କହିବେ, ଭାଲ ନା କହିବେ ବା ନା ଭାଲ ନା ପରିବେ, ଗଜେ ରାଧା କୃଷ୍ଣ ସେ ମାନସ କରିବେ, ଏଇଭଳି ଭାବେ ଶିକ୍ଷା ଦେଇଛନ୍ତି ରଘୁନାଥ ଦାସ ଗୋସ୍ୱାମୀଙ୍କୁ ମହାପ୍ରଭୁ। ସମସ୍ତଙ୍କର ଆମ ଟେଣ୍ଡେନ୍ସି ହେଉଛି ସେଇଟା, ଗ୍ରାମ୍ୟ କଥା ଶୁଣିବା ପାଇଁ ଟେଣ୍ଡେନ୍ସି ରହୁଛି, ବହୁ ଜନ୍ମ ଧରି ଶୁଣିକି ଆସୁଛେ, ସେଇଟା ଆମକୁ ଭଲ ଲାଗିବ କଲ୍ୟାଣ ବୋଲି ଭାବୁଛୁ, ସେଇଟା ଆମର କଲ୍ୟାଣ, କେଉଁଥିରେ କଲ୍ୟାଣ ହେବ ଆମେ ଜାଣୁନାହିଁ, ଗ୍ରାମ୍ୟ କଥା ଶୁଣିଲେ ଆମର କଲ୍ୟାଣ। ତେଣୁ ଏଇଟା କହିଲେ ଯଦି ଭଗବାନ କଥା ଶୁଣିବେ ସାଙ୍ଗେ ସାଙ୍ଗେ ସେ ଗ୍ରାମ୍ୟ କଥାଟା ବନ୍ଦ ହୋଇଯିବ, ଗ୍ରାମ୍ୟ କଥା ବିଘାତ, ଏଇଟା ଘାତ ହୋଇଯିବ, ସେଇଟା ନଷ୍ଟ ହୋଇଯିବ, ବିଘାତ ପ୍ରସ୍ତୁତ ଗ୍ରାମ୍ୟ କଥା ବିଘାତ। ଏବଂ ଗୋଟିଏ ଦିନ ଶୁଣିଦେଲେ ହେବ ନା ନା, ଅନୁଦିନ ପ୍ରତିଦିନ, ଅନୁଦିନିୟମ ସେବ୍ୟମାନ ମୁମୁକ୍ଷୁ, ଏଇଭଳି ଏଇଟା ହେଉଛି ସେବା, ମହତ ବ୍ୟକ୍ତିଙ୍କର ସେବା ହେଉଛି ଏଇଟା, ତାଙ୍କ ପାଦ ପଦ୍ମର ଧୂଳି ଦ୍ୱାରା ଅଭିଷିକ୍ତ ହେଉଛି ଏଇଟା, ତାଙ୍କ କଥା ଶୁଣିବା। ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମାନେ ନମ୍ରତାର ସହିତ, ଦମ୍ଭର ସହିତ ଶୁଣିଲେ କିଛି ହେବ ନାହିଁ, ହେ ଇଏ ଗୋଟେ କ'ଣ, ଇଏ ଶୁଣୁଥିଲେ ଦମ୍ଭର ସହିତ ଶୁଣୁଥିଲେ, ଇଏ କ'ଣ ମୋତେ କହିବ ମୁଁ କ'ଣ ଜାଣିନାହିଁ। ବହୁତ ପ୍ରକାର ଆଚାର୍ଯ୍ୟମାନେ ବହୁତ ପ୍ରକାର ନାଶ କରିଛନ୍ତି, ଆଉ ଉପରେ ବହୁତ କଥା ଦେଇଛନ୍ତି ସବୁ, ଶୁଣିବା ମାନେ ଆମେ ଯଦି ନମ୍ର ନ ହେବା କ'ଣ କଥା ଆସିବ, ଆମେ ତ ଟେକିକି ରହିଲା ଆଉ କେଉଁଠୁ ଆସିବ, ଜଳ କେଉଁଠୁ ଆସିବ ପଶିବ କେଉଁଠୁ ଭିତରେ, ଆମର ନମ୍ର ନହେଲେ ସେ ଜିନିଷଟା ଆସିବନି, ଆମ ଭିତରୁ ହୃଦୟକୁ ଆସିବ ନାହିଁ। ତେଣୁ ଅନୁଦିନ ଇଏ ହେଉଛି ସେବା, ଅନୁଦିନ ସେବ୍ୟମାନ ମୁମୁକ୍ଷୁ, ମୁମୁକ୍ଷୁ ଯେଉଁମାନେ ଭୌତିକ ଜଗତରେ ରହିବା ପାଇଁ ଚାହୁଁନାହାନ୍ତି ସେମାନଙ୍କ ପାଇଁ ଏଇଟା ଦରକାର।
ଯେଉଁମାନେ ଭୌତିକ ଜଗତରେ ରହିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଅଲଗା କଥା, ତାଙ୍କର କଲ୍ୟାଣ ସେମାନେ ଅନ୍ୟ ଅଲଗା ପ୍ରକାର ଚେଷ୍ଟା କରିବେ। ଯେଉଁମାନେ ଭୌତିକ ଜଗତରେ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି ମୁମୁକ୍ଷୁ, ସେମାନେ ଏଇ କଲ୍ୟାଣ ପାଇଁ ଏଇ କଲ୍ୟାଣକର ମାର୍ଗକୁ ଆସିବେ। ଏହି କଲ୍ୟାଣ କସ୍ତି ଦୁର୍ଗତି ତାହା ତ କରିଛନ୍ତି, ପ୍ରାପ୍ୟ ପୁନିକୃତ ଲୋକମାନେ ସୁତ ଏଇ ଏଇସବୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଷଷ୍ଠ ଅଧ୍ୟାୟରେ। ତେଣୁ ଯେଉଁମାନେ କଲ୍ୟାଣ ଚାହୁଁଛନ୍ତି, ଯେଉଁମାନେ ମୁମୁକ୍ଷୁ ଚାହୁଁଛନ୍ତି, ଭୌତିକ ଜଗତର ଅକଲ୍ୟାଣକର ମାର୍ଗରୁ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି, କଲ୍ୟାଣ ଚାହୁଁଛନ୍ତି, ସେମାନେ କ'ଣ କରିବେ ନା ସେବ୍ୟମାନ ମୁମୁକ୍ଷୁ ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମତି ସତୀ ଯତ୍ କ୍ଷତି ବାସୁ ଦେବେ। ଆମର ମନଟା ବର୍ତ୍ତମାନ ଅସତୀ ରହିଛି, ଅସତୀ ସ୍ତ୍ରୀ ବେଶ୍ୟା, ବେଶ୍ୟା ହେଉଛନ୍ତି ସେମାନେ ଯେଉଁମାନେ ଅଥରିଟି ମାନନ୍ତି ନାହିଁ ସେମାନେ ହେଉଛନ୍ତି ବେଶ୍ୟା। ମହାପୁରୁଷ କଥା କହିଲେ ଅସତୀ ହେଉଛି ସେଇଟା, ଆମର ମନଟା ବର୍ତ୍ତମାନ ଅସତୀ ହେଇକି ରହିଛି। ମତି ସତୀ ଯତ୍ କ୍ଷତି ବାସୁ ଦେବେ, ଅସତୀ ମତି ଆମର ସତୀ ହେବ, ବାଛ ଦେବେ, ଭଗବାନ ପାଦ ପଦ୍ମରେ ଲାଗିବ। କିଭଳି ଭାବରେ ନା ଏଇଭଳି ଭାବରେ, ଇଏ କଲ୍ୟାଣକର ମାର୍ଗ, ଆଠାରୁ କୌଣସି ଅନ୍ୟ କଲ୍ୟାଣକର ମାର୍ଗ ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା, ଷଷ୍ଠ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ପଚାରିଲେ ପ୍ରଭୁ ଆମେ ଆପଣଙ୍କର ସେବାରେ ରତ ରହିଛୁ, ଆମେ ସିଦ୍ଧି ପାଇପାରିଲୁ ନାହିଁ, କ'ଣ ହେବ ଆମର ଅବସ୍ଥା ଅଛି କ'ଣ କ'ଣ ସେଇଟା, ଯେଉଁମାନେ ଅଯତି ସଦ୍ୟା ପେତା ଯୋଗା ଚଳିତ ମାଂସ ଅପ୍ରାପ୍ତ ଯୋଗ ସଂସିଦ୍ଧି କାହିଁ ଗତି କୃଷ୍ଣ କରିଛନ୍ତି, ସିଦ୍ଧି ପାଇପାରିଲେ ନାହିଁ, ସେମାନେ କ'ଣ କୁଆଡ଼େ ଯିବେ, ତାଙ୍କର କ'ଣ ଗତି ହେବ। ଭଗବାନ ଏଇଠି କହୁଛନ୍ତି ସେ କଥା, କଚିତ୍ ନ ବିଭ୍ରମ ବିଷ୍ଠବ ଛିନ୍ନାଭ୍ରମ ନଷ୍ଟତି ଅପ୍ରତିଷ୍ଠ ମହାଭାବ ବିମୁଢ଼ ବ୍ରହ୍ମପତି। ଯେମିତି ଆକାଶରେ ବାଦଲ ସବୁ ରହିଛି, ତାକୁ ଯଦି ପବନ ସବୁ ଜୋର ପବନ ଆସିବ ସବୁ ଚାଲିଯିବ, ଏପଟ ସେପଟ ବିଚ୍ଛିନ୍ନ ହୋଇଗଲେ ସେ ଆଉ ବୃଷ୍ଟି କରିପାରିବ ନାହିଁ। ସେଇଭଳି ଭାବରେ ଆମର ପ୍ରଭୁ ସେ କଥା କୁହନ୍ତି, ବହୁତ ସମୟରେ ଆମେ ଏ ଧାରାକୁ ଆସିଲେ ଭୌତିକ ଉପଭୋଗ ତ୍ୟାଗ କରିକି ଆସିଲେ, କିନ୍ତୁ ଏ ଯେଉଁ ପରମାର୍ଥିକ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ, ମଝିରେ ରହିଗଲେ, ଆମର କ'ଣ ହେବ ଅବସ୍ଥା। ତେଣୁ ଭଗବାନ ଆଶ୍ୱାସନ ଦେଇଛନ୍ତି, କହୁଛନ୍ତି ହେ ଅର୍ଜୁନ ପ୍ରାପ୍ୟ ପାର୍ଥ ନୈର୍ମାନ ମୂତ୍ର ବିନାଶ ସ୍ତଚ୍ଛ ବିଦ୍ୟତେ, ହେ ପାର୍ଥ, ହେ ପୃଥାଙ୍କର ପୁତ୍ର ପ୍ରାର୍ଥ ପାର୍ଥ, ତୁମେ ମୋର ଅତ୍ୟନ୍ତ ନିଜର ବ୍ୟକ୍ତି, ଅତ୍ୟନ୍ତ ଅନ୍ତରଙ୍ଗ ବ୍ୟକ୍ତି, ସେଥିପାଇଁ ମୁଁ ତୁମର ମଙ୍ଗଳ ପାଇଁ କହୁଛି ସବୁ। ଏଇ ଭାବ ରହୁଛି, ଏଇ ଭାବରେ ଭଗବାନ କହୁଛନ୍ତି, ପାର୍ଥ ସମ୍ବୋଧନ କରୁଛନ୍ତି, ପାର୍ଥ ନୈ କ'ଣ ପାର୍ଥ ନୈବ ଇହ ବା ଅମୂତ୍ର, ଏ ଜନ୍ମରେ ବା ପରଜନ୍ମରେ ତାଙ୍କର କେବେ ହେଲେ ବିନାଶ ହେବ ନାହିଁ। ପାର୍ଥ ନୈବ ଅନୁମୂତ୍ର ବିନାଶ ସ୍ତ ନୈ କଲ୍ୟାଣ କୃତି, ଇଏ ହେଉଛି କଲ୍ୟାଣକର ମାର୍ଗରେ ଆମେ ଅଛେ। ଦୁର୍ଗତି ତାତ ଗଚ୍ଛତି ହେ ତାତ, ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, ସେମାନେ ଯିବେ ପୁଣି ଉପରକୁ ଯିବେ, ପ୍ରାପ୍ୟ ପୁନଃକୃତ ଲୋକମାନେ ସୁଧା ଏସବୁ ରହିଛି। ଏବଂ ଯାହା ହଉ ଆମେ ଆଉ ଏତେ ପଢ଼େଇବା ନାହିଁ ସେଟାକୁ, ଯଥା ବଦତି କଲ୍ୟାଣୀ ବାଚଂ ଦାନପତେ ଭବାନ, ସିଏ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରି କଥା କହୁଛନ୍ତି। ଦାନପତେ ଅକ୍ରୂର ବହୁତ ପ୍ରସିଦ୍ଧି ରହିଛି ଦାନ କରିବାରେ, ଦାନ କରିବାରେ ସେ ଦାନ କରୁଛନ୍ତି, ବହୁତ ପ୍ରସିଦ୍ଧି ରହିଛି। ଏମିତିକି ଆସିବ ପରେ ସବୁ ଲୀଳାଟି ଆସିବ, ଭଗବତ ଦ୍ୱାରକ ଲୀଳା ଯେତେବେଳେ ବର୍ଣ୍ଣନା କରାଯିବ ସେତେବେଳେ ବର୍ଣ୍ଣନା କରାଯିବ, ଅକ୍ରୂର ମଧ୍ୟ ସେ ଚୋରି କରିନେବେ, ସେ ଚୋରି କରିବେ ମାନେ ସେ ଏଇଭଳି ବ୍ୟବସ୍ଥା ହେବ, ଏକ୍ଜାକ୍ଟଲି ଚୋରି ନୁହଁ, ତାଙ୍କ ପାଖକୁ ଆସି ପହଞ୍ଚିବ ସେଇଟା ସମନ୍ତଙ୍କ ମଣି, ଯେଉଁ ଗୋଟେ ସମନ୍ତଙ୍କ ମଣି ଦିନକୁ 8 ଭାର ସୁନା ପ୍ରସ୍ତୁତ କରେ, ପାଖାପାଖି 80 କେଜି, 8 ଭାର କହିଲେ 80 କେଜି ଡେଲି, ଡେଲି 80 କେଜି ସୁନା ଆସିବ ଏଇଭଳି ଭାବରେ। ତେଣୁ ଆଉ ସେ ରହିଲେ ନାହିଁ, ଦ୍ୱାରକାରେ ରହିପାରିଲେ ନାହିଁ, ପଳେଇଗଲେ, ପଳେଇଗଲେ କାଶୀକି ଯାଇ ପଳେଇଗଲେ, କାଶୀ ତାଙ୍କ ମାଆଙ୍କର ସ୍ଥାନ, ମାମୁଁଙ୍କର ଗାନ୍ଧିନୀ, ଗାନ୍ଧିନୀ ହେଉଛନ୍ତି କାଶୀଙ୍କର କନ୍ୟା, କାଶୀ ନରେଶଙ୍କ କନ୍ୟା, ତାଙ୍କ ପିତା ସଫଳକ ବହୁତ ପ୍ରସିଦ୍ଧ ସେମାନେ ସବୁ ଥିଲେ। ତେଣୁ ସେଠି ଯାଇକରି ସବୁ ଦାନ କରିବେ, ପରେ କରିବେ, କିନ୍ତୁ ଏଠି ମଧ୍ୟ ସେ ଦାନ କରୁଛନ୍ତି, ତାଙ୍କର ଦାନର ରହିଛି, ସମସ୍ତେ କରିବା କଥା, ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟ କାର୍ଯ୍ୟମେବ ତତ୍, ଯଜ୍ଞ ଦାନ ତପସ୍ୟ ପାବନାନି ମନିଶୀଳମ, ଯେତେ ପୁଣ୍ୟକର୍ମ ଅଛି ତା ଭିତରେ ତିନୋଟି ହେଉଛି ମୁଖ୍ୟ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଏଇଟା, ଯଜ୍ଞ, ଯଜ୍ଞ କହିଲେ ବହୁତ ପ୍ରକାର ରହିଛି, ଯଜ୍ଞ ଯବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ସ୍ୱାଧ୍ୟାୟ ଜ୍ଞାନ ଯଜ୍ଞଶ୍ରୟ, ଆମେ ଯେଉଁ ଅଧ୍ୟୟନ କରୁଛେ ଏହି ମଧ୍ୟ ଗୋଟେ ପ୍ରକାର ଯଜ୍ଞ। ଏବଂ ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞାନାମ ଜପଯଜ୍ଞ ଅସ୍ମି, ଯେତେ ଯଜ୍ଞ ଅଛି ସବୁଠୁ ଶ୍ରେଷ୍ଠ ଯଜ୍ଞ ହେଉଛି ଜପଯଜ୍ଞ,
हरे कृष्णा 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 हरे 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 राम 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 हरे हरे। बेटा हम उच्च स्वर में कहे जप और तो धीरे स्वर कह जपान यज्ञ जगस्मी यज्ञान जप यज्ञस्मी। तेणु ये यज्ञ दान तप तीन प्रकार दान रही सतर अध्याय भगवदगीता भगवान कहले दान विषय एवं तपस्या नौ प्रकार तपस्या कथा कहले विशेष भाव में शारीरिक तपस्या वाचिक तपस्या मानसिक ये समस्त करवा कथा यज्ञ दान तपस्या पावनानी मनुष्य ना साधारण व्यक्ति मान कथा कौन कह जो मनीषी जो मैंने उन्नत स्थिति अच्छा से मैंने पवित्र कर दिए यज्ञ दान तप न त्याजम कार्यम हम तत् भगवान कहले किए के प्रकार व्यक्ति केत प्रकार सब उपदेश मत सब स्थापन कर भगवान कहले मोर मत हूँ यहीटा भगवान कहले यज्ञ मोर मत हूँ तस्मा निश्चित शुणे मत मोर मत हूँ कौन यज्ञ दान तपस्या न त्याजम कार्यम हम तत् जिते सब कार्य अच्छे बहुत कार्य लोक मैंने सब त्याग करती त्यागी सब रही बहुत त्याग करती कहीं अर्जुन पचारे अष्टादश अध्याय प्रश्न पचारे भगवदगीता प्रभुपाद महाराज कहते हैं भगवदगीता सप्तदश अध्याय शेष हो जाती कि अष्टादश अध्याय आउ थे से पुणी रिपीट कर सब तेणु अर्जुन ये प्रश्न पचारे कहे संन्यास कर्मण कृष्ण संन्यासस्तु महाभाव तत्व इच्छा वेदित त्याग ऋषिके सब पृथक केश निशोधन संन्यास आग ये दुटी एका भाया लगुच किंतु यार तत्व को मत कह प्रभु यही प्रश्न उत्तर भगवान सब कथा कहले अष्टादश अध्याय तेणु से ही प्रश्न से कहले यज्ञ दान तपकर्म न त्याज कार्य नवतत् बहुत लोक अच्छा बहुत त्याग करदे किसी कार्य करूना न निरग्नि न चाक्रिय कौन सी अग्नि कौन रोषेवास इत्यादि सब बंद करदे किसी करेंगे ना न चाक्रिय कौन सी ये किसी कार्य करूना किंतु भगवान कहले यज्ञ दान तपक न त्याजम यू त्याग करने कथा नुह कहीं यज्ञ दान तपस्या पावनानी मनीषिणा विद्वान व्यक्ति मान पवित्र कर दिए साधारण व्यक्ति मान कथा कौन कह जो मैंने अपवित्र रही पवित्र व्यक्ति आहरी पवित्र कर मनीषिणा मनीषी मैंने मनरे सब भगवान को चिंता कर उन्नत चिंता जो मैंने कर मनीषी से मैंने तेणु ये जो रही यज्ञदान तपकर्म ये दान दान समस्त किसी ना कि दान करने कथा विशेष भाव जो मैंने गृहस्थ विशेष भाव जो मैंने गृहस्थ से मैंने ये दाना करने कथा ये सब वर्णना करें आलोचना करवा ना तेणु बाचम दान प्रति भगवान तुम्हें बहुत दान कर मथुर बहुत दान कर वर्तमान मत बाच दान कल कथा दान कले कथा दान हो सब श्रेष्ठ दान महाप्रभु कहले जे जो मैंने विशेष भाव भारत वर्ष जन्मग्रहण करते करवा कथा ये दानटा करवा कथा किसी नखत्र कौन सी ना भारत भूमि मनुष्य जन्म होल जार जन्म सार्थक करिकर परोपकार मनुष्य जन्म भारत जन्म भारत वर्ष मनुष्य जन्म प्राप्त होती मैंने बहुत उन्नत स्थित से अच्छा तेणु से मनुष्य जन्म को सार्थक करेंगे गुरुंकर शरण जाइ से सब प्राक्टिस करी जीवन सार्थक करी निजे रहीगले हे ना निजे सिद्ध पाईगला से रही नुह अन्य मंगल करेंगे केमी मंगल करेंगे ना दान कर बात दान पते भगवान कथा कहे जार देख तारे कह कृष्ण उपदेश जहाँ को देख कह भगवान कथा कह किसी ना हरे कृष्ण कह शिशु आत्मनिवेदन महाराज आसते लास्ट टाइम आसते से कहले समुद्र प्रतिज्ञा कर समुद्र अंत पांच जन कह हरे कृष्ण कह कारण आवरेज रही आवरेज रही जड़े आवरेज जो पचास जन व्यक्ति को भेटू पचास जन व्यक्ति आवरेज आमर अवश्य ये गोटे एक्सेपसन कारण ये कई नहांती कि जहाँ भी सी कहले समस्त पांच जन को कह अंत हरे कृष्ण कहे पांच जन कहे कहवा द्वारा आम भगवान का दान कले भगवान कथा दान कले भगवान ये गोटे श्रेष्ठ दान साधारण दान नुह शतभार सुवर्ण गोटी कन्या दान तथा नए कृष्ण नाम समान शहे भार सुवर्ण मानते हजार के जी हजार केवतार सुवर्ण कोटी कन्या गाभी
ଏତିକି ଦାନ କଲେ ମଧ୍ୟ ଭଗବାନଙ୍କୁ ଗୋଟିଏ ନାମ ସହିତ ତୁଳନୀୟ ନୁହେଁ। ତେଣୁ ଏଇ ଯେ ବାଚ ଦାନ କରିବା ପାଇଁ କୁହାଗଲା, ବାଚଂ ଦାନ ପତେ, ଆପଣ ଏଇ ବାଚ ଇଏ ଭଗବାନ କଥା ଦାନ କରିବା, କଥା କହିବାଟା ହେଉଛି ଶ୍ରେଷ୍ଠ ଉପକୃ ଉପକାର। ବହୁତ ବ୍ୟକ୍ତି ବହୁତ ଦାନ କରୁଛନ୍ତି, କିଏ ଧନ ପଇସା ପଇସା ପ୍ରଭୁପାଦ ମହାରାଜ ଏ ଶ୍ଳୋକଟି କହିଛନ୍ତି, କଥାଟି କହିଛନ୍ତି। ଜଣେ ଧନୀ ବ୍ୟକ୍ତି, ଧନୀ ବ୍ୟକ୍ତିର ଜଣେ ସନ୍ତାନ, କିନ୍ତୁ ତାଙ୍କର ପିତାଙ୍କ ସହିତ ତାଙ୍କର ଅଲଗା ହୋଇଗଲା କୌଣସି କାରଣରୁ। ଆମେ ଯେମିତି ବର୍ତ୍ତମାନ ଭଗବାନଙ୍କଠାରୁ ଅଲଗା ହୋଇଯାଇଛେ, ସେଥିପାଇଁ ଏଇ ଉଦାହରଣଟି ଦେଇଛନ୍ତି ପ୍ରଭୁପାଦ ମହାରାଜ। ଜଣେ ଧନୀ ବ୍ୟକ୍ତିଠାରୁ ଆମେ ଅଲଗା ହୋଇଯାଇଛେ, ବହୁତ ଦରିଦ୍ର ଅବସ୍ଥାରେ ରହିଛେ, ବହୁତ ଦୁଃଖ କଷ୍ଟ ଭୋଗ କରୁଛେ, କିନ୍ତୁ ବହୁତ ଲୋକ ଆସୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ, କିଏ ତାଙ୍କୁ ଧନ ଦେଉଛନ୍ତି, ଧନ ଦେଲେ କ'ଣ ହେବ, ଆଜି ଧନ ଦେଲେ କାଲି ସରିଯିବ, କିଏ ତାଙ୍କୁ ପୋଷାକ ଦେଉଛନ୍ତି, ପୋଷାକ ଦିନ କିଛି ଦିନ ପରେ ଚିରିଯିବ, କିଏ ତାଙ୍କୁ ବସ୍ତା କ'ଣ କ'ଣ ବିଭିନ୍ନ ପ୍ରକାର ଔଷଧ ପତ୍ର ଦେଉଛନ୍ତି, ଔଷଧ ଖାଇସାରିଲା ପରେ ସରିଯିବ, ଯିଏ ଯାହା ଦେଉଛନ୍ତି ସେ ହେଇଯାଉଛି, ପୁଣି ଦରକାର ହେଉଛି। କିନ୍ତୁ ଜଣେ ବ୍ୟକ୍ତି ଆସିବ, ତାଙ୍କୁ ନେଇକିରି କହିବ, ଆରେ ବାପ ତୋର ବାପା ଏତେ ଧନୀ, ତୁ ଏଭଳି ଭାବରେ ଅବସ୍ଥା ରହିଛି, ଚାଲ 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 କହିକି ତାଙ୍କ ପିତାଙ୍କ ପାଖରେ ବି ସେ ଲଗେଇଦେବ, ରଖିଦେବ, ତାର ସମସ୍ୟା ପୂର୍ଣ୍ଣ ସମାଧାନ ହେଇଗଲା। ଏଇଟା ହେଉଛି ଆମନ୍ଦକର ଆମନ୍ଦଦୟ ଦୟା, ଭକ୍ତିବିନୋଦ ଠାକୁର କହିଛନ୍ତି, ଏଇଟା ମନ୍ଦୋଦୟ ଦୟା ଆମନ୍ଦୋଦୟ ଦୟା, ଦୁଇ ପ୍ରକାର ଦୟା ରହିଛି। ବହୁତ ପ୍ରକାର ଦୟା କରୁଛନ୍ତି ଲୋକମାନଙ୍କର, କିନ୍ତୁ ତାଙ୍କର ମନ୍ଦ ଉଦୟ ହେଉଛି, ମନ୍ଦୋଦୟ ସେଇଟା, କିନ୍ତୁ ଇଏ ହେଉଛି ଅମନ୍ଦୋଦୟ ଦୟା। ଏଇ ଦୟା ହେଉଛି ପ୍ରକୃତରେ ତାଙ୍କର କୌଣସି ମନ୍ଦ ଆସିବନି, ତାଙ୍କର ଖାଲି କଲ୍ୟାଣ ହିଁ ଆସିବ, ଅକଲ୍ୟାଣ କିଛି ହେବ ନାହିଁ। ତେଣୁ ସିଏ ବାଚଂ ଦାନ ପତେ, ଆଜି ଆପଣ ଯେଉଁ ବାଚ ଦାନ କଲେ, ଶ୍ରେଷ୍ଠ ଦାନ ହେଉଛି କଥା ଦାନ। ଭଗବତ ଗୀତାରେ ଗୋଟେ ଶ୍ଲୋକ ଅଛନ୍ତି, ଶ୍ଲୋକଟି ତାକୁ ଓଲଟେଇକିରି ଆଉ ଗୋଟେ ଜାଗାରେ ମୁଁ ଦେଖିଥିଲି, ଗୋଟେ ହୋଟେଲ ଲେଖିଥିଲେ ସେଇଟା, ରଖାହେଇଛି ଗୋଟେ କଥା ଭାଗବତ ଭଗବତ ଗୀତାରେ ଗୋଟେ କଥା କୁହାଯାଇଛି, ସେ ତାକୁ ତାଙ୍କର ସ୍ୱାର୍ଥ ପୂରଣ କରିବାକୁ ତାକୁ ଓଲଟେଇକିରି କହୁଥିଲେ, ସେଇଟା ଗୋଟେ କ'ଣ ରହିଛି ଶ୍ଲୋକଟି ମୋର ମନେ ପଡ଼ୁ ନାହିଁ। ଯାହା ବି ହଉ, ଭଗବାନ ଚାହୁଁନାହାନ୍ତି ସେଇଟା କହିବା ପାଇଁ। ତେଣୁ ଇଏ ଯେଉଁ ରହିଛି ଦାନ କରୁଛନ୍ତି, ତମ କଥା ଅମୃତମ, ଏଇଟା କହିଲେ ଗୋପୀମାନେ କହିଲେ ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟରେ, ତବ କଥାମୃତମ ତପ୍ତ ଜୀବନମ କବି ବିନିଡ଼ିତମ କର୍ମ ଶାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦାତତମ ଭୁବି ଗୁଣନ୍ତି ତେ ଭୂରିଦା ଭୂରିଦା ଜନା, ଶ୍ରେଷ୍ଠ ଦାନୀ ହେଉଛି ସେଇଟା ଭୂରିଦା। ତମ କଥା ମୃତ, ଭଗବାନଙ୍କର ଏ ଭୌତିକ ଜଗତ ହେଉଛି ମୃତ ଜଗତ, ମୃତ୍ୟୁ ସଂସାର ବର୍ତ୍ତମାନ ମୃତ୍ୟୁ ସଂସାରରେ ସେମିତି ରହିଛନ୍ତି, ଜନ୍ମ ମରଣ ଚାଲିଛି, ଜନ୍ମ ମରଣ ଜଳା ଏସବୁ ଚାଲିଛି, କିନ୍ତୁ ଏ ଯେଉଁ ରହିଛି ଭଗବାନ କଥା ହେଉଛି ଅମୃତ, ଯେଉଁମାନେ ଶୁଣିବେ ସେଇଟା ଅମୃତ। ତମ କଥା ଅମୃତ ତପ୍ତ ଜୀବନ, ସମସ୍ତେ ତପ୍ତ ଅବସ୍ଥାରେ ରହିଛନ୍ତି, ତପ୍ତ ଜୀବନ କବି ବି ରୀଡ଼ିତମ, ବିଦ୍ୱାନ ବ୍ୟକ୍ତିମାନେ ଏଇଟା ରଚନା କରିଛନ୍ତି, କବି ବି ରୀଡ଼ିତମ କର୍ମସାପହମ, ସବୁ କର୍ମସ, କର୍ମସ ବିଷୟରେ ବର୍ଣ୍ଣନା କରାଯାଇଛି, କର୍ମସ ହେଉଛି କ'ଣ, କାହାର କର୍ମସ ନାମ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି କର୍ମସ କ'ଣ। କର୍ମସ କହିଲେ ଖାଲି ପାପକୁ ବୁଝିବ ତା ନୁହଁ, କର୍ମସର ଅର୍ଥ ହେଉଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କର୍ମସ ହେଉଛି ସେଇଟା କ'ଣ ନା, ଭକ୍ତିର ବିରୋଧୀ ଯତ କ'ଣ ଧର୍ମ ବା ଅଧର୍ମ, ଯେଉଁ ପାପ କାର୍ଯ୍ୟ ହେଉ ବା ପୁଣ୍ୟ କାର୍ଯ୍ୟ ହେଉ, ଭକ୍ତିର ଯଦି ବିରୋଧ ହୋଇଗଲା ତାହେଲେ ତାହାର କର୍ମସ ନାମ ସେଇ ମହାତ୍ମ, ତାର ଅର୍ଥ ତାର ନାମ ହେଉଛି କର୍ମସ। ଯେମିତି ଅର୍ଜୁନ, ଅର୍ଜୁନ କହିଲେ ପ୍ରଭୁ ଏଇଟା ତ ପାପ ହେଇଯିବ, କିନ୍ତୁ ପାପ ହେଲେ କ'ଣ ହେବ, ଏଇଟା ଭକ୍ତିର ବିରୋଧୀ ହେଇଗଲା, ଭକ୍ତିର ଯଦି ତମେ ନ କରିବ କରିବ ନାହିଁ ତାର ଭକ୍ତିର ବିରୋଧୀ ହେଇଗଲା, ତାହେଲେ ସେଇଟା ହେଉଛି କର୍ମସ। ଧର୍ମ କ'ଣ, କୃଷ୍ଣର ବିରୋଧ ନା କ'ଣ, ହଁ ଭକ୍ତିର ବିରୋଧୀ, ଯେଉଁଟା ଭଗବାନ ଭକ୍ତିକୁ ବିରୋଧ କରୁଛି ପାପ ମଧ୍ୟ, ସେଇଟା ବି କର୍ମସ, ପୁଣ୍ୟ ମଧ୍ୟ ସେ କ'ଣ, ପୁଣ୍ୟ କାର୍ଯ୍ୟ କଲେ କ'ଣ ହେବ, ଯେମିତି ଯୁଧିଷ୍ଠିର ମହାରାଜ ସେ ଚାହୁଁନଥିଲେ ପାପ କରିବା ପାଇଁ, ମିଛ କରିବା ପାଇଁ, ପୁଣ୍ୟ କରିବା ପାଇଁ ଚାହୁଁଥିଲେ, କିନ୍ତୁ ସେଇଟା କର୍ମସ।
ତାହାର କର୍ମସ ନାମ, ତାହାର ନାମ ହେଉଛି କର୍ମସ, ଏତେ ବର୍ଣ୍ଣନା କରାଯାଇଛି। କଳି କର୍ମସ ନା ଆସନମ, ଏଇଠି ଗୋଟେ ଶ୍ଳୋକଟି ଅଛନ୍ତି, କଳି କର୍ମସ ନା ଆସନ, ଏଇଟା ଏଇଟା ହେଉଛି କେଉଁଥିରେ ଅଛି, ବୃହତ ନାରଦ ପୁରାଣରେ ଏଇ ଶ୍ଳୋକଟି ଅଛନ୍ତି, ମହାପ୍ରଭୁ ଏଇ ଶ୍ଳୋକଟିକୁ ଉଦ୍ଧାର କରି କହିଥିଲେ। ଏଇଟା ହରେ ନାମ ହରେ ନାମ ହରେ ନାମେବ କେବଳମ କଳୌ ନାସ୍ତେବ 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 ଗତିରନ୍ନସା, ନା ନା ଏଇଟା ନୁହଁ, କଳି କର୍ମସ ନା ଆସନ ଆଉ ଏଇଟା ହେଉଛି ଅଲଗା ନା, ହଁ ଏଇଟା ହେଉଛି ଅଛି କେଉଁଥିରେ, କଳିସନ୍ତରଣୀ ଉପନିଷଦ, କଳିସନ୍ତରଣୀ ଉପନିଷଦରେ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ନା, ଇଏ ହେଉଛି ଇତି ଷୋଡ଼ଶକମ୍ ନାମମ, ଏ ଷୋଳଟି ନାମ, ଇତି ଷୋଡ଼ଶକମ୍ ନାମମ କଳି କର୍ମ, ଏଇଠି କର୍ମସ ବ୍ୟବହାର କରାଯାଇଛି, କଳି କର୍ମସ ନାଶନ, କଳିର ଏଇସବୁ କର୍ମସକୁ ନାଶ କରିବ। ଏବଂ ଆଠାରୁ ଆଉ କିଛି ଉନ୍ନତତର ଉପାୟ ନାହିଁ, ମାତ୍ର ପରତର ପାୟ ନା, କେଉଁଠି କେଉଁଠି ନା କେଉଁଠି ନା ଯିବ ନା, କାରଣ ସର୍ପ କେଦେଶୁ ସମସ୍ତ ଭେଦରେ ଦୃଶ୍ୟତେ, ଆର ଉଦାହରଣ ମଧ୍ୟ ରହିଛି, ବ୍ରହ୍ମା ହେଉଛନ୍ତି ତାର ଉଦାହରଣ ଦେଇଛନ୍ତି, ଏ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏସବୁଟି ମଧ୍ୟ ଅଛନ୍ତି। ଯାହାବି ହଉ, ଏ ଯେଉଁ ରହିଛି ଦାନପତେ, ଯେତେ ଦାନ ଅଛି ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି ଭଗବାନ କଥା ଦାନ, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ନିଃଶୁଳ୍କ ଦାନ କରାଯାଉଛି, କୌଣସି ପଇସା ନିଆଯାଉନି। ଆପଣ ଯଦି ଯିବେ ଜଣେ ଓକିଲ ପାଖକୁ ଯିବେ ଆଡ଼ଭାଇସ୍ କରିବା ପାଇଁ, ସେ ପଇସା ନେବ, ଯାହା ପାଖକୁ ଯିବ ସେ ପଇସା ନେବ, କିନ୍ତୁ ଭଗବାନ କଥା ପ୍ରଭୁପାଦ ମହାରାଜ କେତେ ଉଦାର ବ୍ୟକ୍ତି ସିଏ, କିନ୍ତୁ ଆମେ ଫ୍ରିରେ ଦାନ କରିବୁ ତ କେହି ନେଉନାହାନ୍ତି, ଆଉ ପଇସା ଦେଇକି ନେବା କଥା କ'ଣ ଶୁଣାଯିବ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଯେତେ ପୃଥିବୀରେ ସେଣ୍ଟର ଅଛି ସବୁଠି ଏଇ ଭଗବାନ କଥା ଦାନ କରାଯିବ, ଭାଗବତ କଥା ଇଏ ହେଉଛି ଶ୍ରେଷ୍ଠ ଦାନ, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ଆଉ ଯେଉଁମାନେ ଗ୍ରହଣ ନ କରିବେ ତାଙ୍କ କଥା ଆଉ କ'ଣ କହିବା, ସେମାନେ ଗ୍ରହଣ କରିବେ ନାହିଁ, ଏଇ ଯେମିତି ଗ୍ରହଣ କଲେ ନାହିଁ ଏ କଥା ଆସିବ ତାଙ୍କର ଧୃତରାଷ୍ଟ୍ରଙ୍କର ମନର ଭାବ, ଯେ ଆମେ ଗ୍ରହଣ କରିବୁ ନାହିଁ, ତୁ ଯେତେ ଯାହା କହ ଡୁପ୍ଲିସିଟି ଆର କହି କହିବେ। ବାଚଂ ଦାନପତେ ଭବାନ, ପ୍ରଭୁ ଦାନପତେ ତାକୁ ପ୍ରଶଂସା କରୁଛନ୍ତି, ଅକ୍ରୂର ବି କହିଥିଲେ ବି ହେଇଥାନ୍ତା, ଏଇଟା ଗୋଟେ ସମ୍ମାନଜନକ କଥା ହେଇନଥାନ୍ତା ସମ୍ବୋଧନ, ଖାଲି ଅନ୍ୟ ବହୁତ ହେ ମହାଶୟ ବା ଏମିତି କ'ଣ କରିପାରୁଛନ୍ତି, କିନ୍ତୁ ଦାନପତେ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ପ୍ଲିଜ୍ କରିବା, ଦାନପତେ ଆପଣ ବହୁତ ବଡ଼ ଦାନୀ, ତାଙ୍କର ଗୁଣ କହିଲେ ତାଙ୍କର ପ୍ରଶଂସା କଲେ। ଯେଉଁମାନେ ସାଧାରଣତଃ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସମ କ'ଣ କ'ଣ ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ସେମାନେ ନିନ୍ଦାରେ ଯେଉଁଭଳି ଭାବରେ ଅବସ୍ଥା ତୁଲ୍ୟ ରହିବେ, ସ୍ତୁତି କଲେ ଯେତିକି ଭଳି ଭାବରେ ରହିବେ, ସ୍ତୁତି କଲେ ମଧ୍ୟ କିଛି ବିଚଳିତ ମାନେ ବହୁତ ଉତ୍ଫୁଲ୍ଲ ହେବେ ନାହିଁ କି ନିନ୍ଦା କଲେ ମଧ୍ୟ ବହୁତ ବିଚଳିତ ହେବେ ନାହିଁ, ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ଇଏ ହେଉଛି ସ୍ଥିତଧିମାନଙ୍କର କଥା। ଆକ୍ରୁଡ଼ ମଧ୍ୟ ସେହି ସ୍ତରରେ ଅଛନ୍ତି, ଆକ୍ରୁଡ଼ ସାଧାରଣ ବ୍ୟକ୍ତି ନୁହନ୍ତି, ଜଣେ ଆଚାର୍ଯ୍ୟ, ସିଏ ତାଙ୍କୁ ପ୍ରଶଂସା କରିଦେଲେ ଯେ ଭୁଲିଯିବେ ଆଉ ନିନ୍ଦା କଲେ ଯେ ତାଙ୍କ ମନ ଦୁଃଖ ହେଇଯିବ, ଏସବୁ ନୁହଁ। ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କର ଅବସ୍ଥା ସେଇଟା ଆମେ ଚିନ୍ତା କରିପାରିବାନି, କାହିଁକି ଆମେ ସେ ସ୍ତରକୁ ଯାଇନି, ଆମେ ନିଜ ସ୍ତରରେ ରହିଛେ, ଆମକୁ ଯିଏ ଯଦି ନିନ୍ଦା ସ୍ତୁତି କରିଦେଲେ ଆମେ ବହୁତ ପ୍ରଶଂସିତ ହେଇଯିବା, ବହୁତ ବହୁତ ବଢ଼ିଆ, ଆଉ ଯେତେବେଳେ ନିନ୍ଦା କରିଦେବେ ସାମ୍ନାରେ ପ୍ରଶଂସା କରିବେ ପଛପଟେ ନିନ୍ଦା କରିବେ, ଲୋକମାନଙ୍କର ହେଉଛି ନେଚର ହେଉଛି ଏଇଟା, ଏଇଭଳି ଭାବରେ ସାଧାରଣ ଭାବରେ ଏଇଟା କୁହାଯାଉଛି, ପ୍ରଶଂସା ସାମ୍ନାରେ ପ୍ରଶଂସା କରିବେ କିନ୍ତୁ ପଳେଇଗଲା ପରେ ନିନ୍ଦା କରିବେ। ସାଙ୍ଗେ ଆମେ ଶ୍ରୀ ରାଧାକୃଷ୍ଣ ମହାରାଜ ଏକଥାଟି କହିଛନ୍ତି, ଅଧିକାଂଶ ଲୋକଙ୍କର ଏଇ ମନବୃତ୍ତି ହେଉଛି ଏଇଟା, କାରଣ ଆମେ ଜାଣିପାରିବା ନାହିଁ ଜଣଙ୍କର ଭଲ ଗୁଣ, ଆମେ ଦେଖିବା ତା'ର ଖରାପ ଗୁଣଟା ଦେଖିବା, କାରଣ ଆମର ଦୋଷ ରହିଛି ତ, ଆମର ଦୋଷରୁ ଉର୍ଦ୍ଧ ଯାଇନି ସେଥିପାଇଁ ଆମର ଅନ୍ୟମାନଙ୍କର ଦୋଷ ଦେଖୁଛେ, ଆମର ଯଦି ଦୋଷରୁ ଉର୍ଦ୍ଧକୁ ଯିବା ଦୋଷ ଗୁଣରୁ ଉର୍ଦ୍ଧକୁ ଯିବା ତାହେଲେ ଆମର ସେସବୁ ଦୋଷ ଦେଖା ଗୁଣ ତାହେଲେ ଆସିବ, ତାକୁ ଦେଖିଦେଲା ମାନେ ଏତେ ବଢ଼ିଆ ଘୋର ଗୌରମୋହନ ପ୍ରଭୁ ଦେଖ ଏତେ ବଢ଼ିଆ ଏତେ ବର୍ଷରେ ସେ ଭଗବାନ ପୂଜା କରୁଛନ୍ତି ଏଇ ଚିନ୍ତାଟା ଆସିବ, କିନ୍ତୁ ଯେହେତୁ ଆମର ଦୋଷ ରହିଛି ଆମେ ସବୁ ତାଙ୍କର ଦୋଷ ଦେଖିବା, ଇଏ ଏମିତି କଲା ସେମିତି କଲା ଦୋଷଟା ଦେଖିବା, ଇଏ ବଦ୍ଧ ଯିବାର ଅବସ୍ଥା ହେଉଛି ଏଇଭଳି ଭାବରେ, ବଦ୍ଧ ଅବସ୍ଥାରେ ମୁକ୍ତ ଅବସ୍ଥା ଯିବା କ'ଣ ଛୁଟିଆ କଥା, ଯେ ସମୁଦ୍ର ସମୁଦ୍ର ପାର ହେଲା ଭଳି, କିନ୍ତୁ ଭଗବାନଙ୍କ ଶରଣରେ ରହିଲେ
ତାହେଲେ ସେହି ସମୁଦ୍ରକୁ ପାର ହେଇଯିବେ, ବହୁତ ସହଜରେ ପାର ହେଇଯିବେ, ବହୁତ କଷ୍ଟରେ ପାର ହେବ ତା ନୁହଁ, ବହୁତ ସହଜରେ ପାର ହେଇଯିବେ। ଯେମିତି ଗୋବତ୍ସା, ବର୍ଷା ଦିନେ ବର୍ଷା ଛୋଟ ବାଛୁରୀ, ଆମର ବାଛୁରୀ ହେଲାଣି ନ ହେବ, ଗାଈମାନେ ଜନ୍ମ କରିବେ ପୁରା ବାଛୁରୀ ସେ ଆସିବେ, ରଘୁନନ୍ଦନ ଧାମରେ ବାଛୁରୀ ସେ କ'ଣ ଛୋଟିଆ କଥା, ସେତିକି ପୁଣ୍ୟ ଥିବାରୁ ହେଲେ ରଘୁନନ୍ଦନ ଧାମରେ ଆସି ବାଛୁରୀ ହେଲେ ଭଗବାନଙ୍କ ସେବାରେ ସେମାନେ ନିଯୁକ୍ତ ହେବେ। ଯେଉଁମାନେ ରହିଛନ୍ତି ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତେ ସକାଳୁ ଉଠିଲା ବେଳେ ପଶୁମାନେ ପକ୍ଷୀମାନେ ବୋବଉଛନ୍ତି, ପଶୁମାନେ ଚାଲୁଛନ୍ତି, କୁକୁର ପୁଟୁ ଆରମ୍ଭ କରି ସମସ୍ତେ, କି ଗାଈମାନେ ଆସୁଛନ୍ତି ଏଠି ପଶୁଛନ୍ତି, ଏହିଭଳି ଭାବରେ ଏମାନେ ସବୁ ରଘୁନନ୍ଦନ ରଘୁନାଥଙ୍କର କୃପା ପ୍ରାପ୍ତ ହେଉଛନ୍ତି। ଆଜି ଆମକୁ ଆମର ପ୍ରଭୁ କହିଥିଲେ, ଆଜି କ'ଣ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତେ ରାମଜୀଙ୍କ କଥା କହିବେ, ରାମଜୀଙ୍କ କଥା ଆସିଗଲା ରଘୁନନ୍ଦନ, ଆମେ ଯେଉଁ ଭଗବାନ କଥା କହୁଛି ରଘୁନନ୍ଦନଙ୍କ କଥା କୁହାଯାଉଛି, ରାମଜୀଙ୍କର କଥା କୁହାଯାଉଛି, ମହାପ୍ରଭୁଙ୍କର କଥା କୁହାଯାଉଛି, ଏବଂ ଭଗବାନ କୃଷ୍ଣଙ୍କର କଥା କୁହାଯାଉଛି, ପରୋକ୍ଷ ଭାବରେ ରାମଜୀଙ୍କର କଥା କୁହାଯାଉଛି ଏବଂ ମହାପ୍ରଭୁଙ୍କ କଥା କୁହାଯାଉଛି। ଯେତେବେଳେ ରାମଜୀଙ୍କର କଥା କୁହାଯାଉଛି, ସେତେବେଳେ ପରୋକ୍ଷ ଭାବରେ କୃଷ୍ଣଙ୍କର କଥା କୁହାଯାଉଛି, ମହାପ୍ରଭୁଙ୍କ କଥା କୁହାଯାଉଛି। ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ବୋଧେ 33 ଶ୍ଳୋକରେ ଏଇଟା ଅଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ କଥା ମାନେ ରାମଙ୍କ କଥା ବା କୃଷ୍ଣଙ୍କର କଥା, ଯେଇ ରାମ ସେଇ ସେ ଏକା ରାମ କୃଷ୍ଣ ସବୁ ସେଇ ଭଗବାନ ସିଏ। ତେଣୁ ଇଏ ଯେଉଁ ରହିଛି ଦାନପତେ, ଭଗବାନ ଯେଉଁ ଦାନ କରୁଛନ୍ତି, ଦାନପତେ ସିଏ ବାଚ ଦାନ କରୁଛନ୍ତି, ବର୍ତ୍ତମାନ ମୋତେ ଆମକୁ ଦାନ କରୁଛନ୍ତି, ବହୁତ ଆପଣ ଦାନୀ, ଏଇଭଳି ଭାବରେ ତାଙ୍କୁ ପ୍ରଶଂସା କରୁଛନ୍ତି। ପ୍ରଶଂସା କଲେ କ'ଣ ଅକ୍ରୁଢ ଜାଣିପାରିବେ ନାହିଁ, ଅକ୍ରୁଢ ଅକ୍ରୁଢ ତାଙ୍କ ମନର ଧାରଣ ଜାଣନ୍ତି କ'ଣ ତାଙ୍କୁ ଭାବୁଛନ୍ତି, ମନର ଧାରଣା ହେଉଛି ତୁ କ'ଣ ମୋତେ ଉପଦେଶ ଦେଉଛୁ, ତୁ କିଏ, ମୁଁ କ'ଣ ଜାଣିନାହିଁ, ଏଇ ମନର ଭାବନା ହେଉଛି ଏଇଟା, ଅକ୍ରୁଢ ସେଇଟା ଦେଖୁଛନ୍ତି ତାଙ୍କର ମନର ଭାବନା। ଏଇଟା ପରୀକ୍ଷିତ ମହାରାଜ ସୁତ ଗୋସ୍ୱାମୀ ଏଇଟା କହୁଛନ୍ତି, ଗୁରୁବନ୍ଦନାରେ ସେଇଟା କହୁଛନ୍ତି, ମୁନିମାନ ତସ୍ମି ସର୍ବଭୂତ ହୃଦୟ ମୁନିମାନ ତସ୍ମି, ସମସ୍ତଙ୍କ ହୃଦୟର କଥା ସେ ଜାଣନ୍ତି ସୁଖଦେବ ଗୋସ୍ୱାମୀ। ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ଆମେ ମନରେ କ'ଣ ଚିନ୍ତା କରୁଛୁ ସେମାନେ କହିଦେବେ, ପରମାତ୍ମା ପରମାତ୍ମା ଯେଉଁଭଳି ଭାବରେ ଜାଣନ୍ତି ଆମ ହୃଦୟ କଥା, କାରଣ ପରମାତ୍ମା ମଧ୍ୟ ହେଉଛନ୍ତି କ୍ଷେତ୍ରଜ୍ଞ, କ୍ଷେତ୍ରଜ୍ଞ ଚାପି ମାନ ବିଧି ସର୍ବକ୍ଷେତ୍ରୀ ସୁ ଭାରତ, ଏ ଶରୀରରେ ଏ ଶରୀରର ମାଲିକ ହେଉଛନ୍ତି ଭଗବାନ, ଆମେ କିନ୍ତୁ ନିଜକୁ ଭାବୁଛେ ଫଲ୍ସ ଆମେ ହେଉଛେ ମାଲିକ ବୋଲି, କିନ୍ତୁ ଭଗବାନ ସବୁ ଜାଣନ୍ତି, କ'ଣ ଚିନ୍ତା କରୁଛେ କ'ଣ କହିବାଟା ତ ଅଲଗା କଥା, ନ କହିଲେ ମଧ୍ୟ କ'ଣ ଚିନ୍ତା କରୁଛେ ଭଗବାନ ଜାଣନ୍ତି, ଏବଂ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧିତ ସେମାନେ ମଧ୍ୟ ଜାଣନ୍ତି ଆମ ମନରେ କ'ଣ ଚିନ୍ତା କରୁଛେ, ଅକୁର ମଧ୍ୟ ଜାଣନ୍ତି କ'ଣ ସେ ଚିନ୍ତା କରୁଛନ୍ତି, ଭିତରେ ଚିନ୍ତା କରୁଛନ୍ତି, ମୁଁ କ'ଣ ଏଇଟା ଜାଣିନି ତ ମୋତେ କହୁଛ ଏତେ କଥା, ଏଇ ଚିନ୍ତା ଏଇ ଭାବନାରେ ଏଇଟା କୁହାଯାଉଛି। ତେଣୁ ବାଚମ ଦାନ ପ୍ରତି ଭଗବାନ ତଥା ନୟା ନ ତୃପ୍ୟାମି, ହେ ଦାନ ପଥେ ଆପଣ ଯେଉଁ କଥା କହୁଛନ୍ତି ମୋର ଇଚ୍ଛା ହେଉଛି ଆଉ ଶୁଣିବି ଆଉ ଶୁଣିବି ଆଉ ଶୁଣିବି, ନ ତୃପ୍ତି ମୁଁ ତୃପ୍ତି ପାଉ ନାହିଁ, କିନ୍ତୁ ପ୍ରକୃତରେ ସେମିତି ଇଚ୍ଛା ତମେ ଶୀଘ୍ର ଗଲ ଏଠୁ, ମନର ଭାବନା ହେଉଛି ସେଇଟା ଶୀଘ୍ର ଯାଅ। କିନ୍ତୁ ଆମର ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 19 ଶ୍ଳୋକରେ ଏସବୁଟି ଅଛନ୍ତି, ସ୍ୱର୍ଣ୍ଣଗାଦି ଋଷି କହୁଛନ୍ତି ପ୍ରକୃତରେ ମୁଁ ତୃପ୍ତି ପାଉନାହିଁ, ଭଗବତ ଗୀତାରେ ମଧ୍ୟ ଅର୍ଜୁନ କହିଛନ୍ତି ମୁଁ ତୃପ୍ତି ପାଉନାହିଁ ଭଗବାନ କଥା ଏଭଳି, ଭୟ ନହନ୍ତୁ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଭଗବାନ କଥା ଏଭଳି ଜଣେ ଯେତେ ଶୁଣିବ ସେ ତୃପ୍ତି ପାଇପାରିବ ନାହିଁ, ଆହୁରି ଶୁଣିବା ପାଇଁ ଇଚ୍ଛା ହେବ। ପରୀକ୍ଷିତ ମହାରାଜ ଆଉ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ବିଶ୍ରାମ ଗ୍ରହଣ କରୁନାହାନ୍ତି, ଆଉ ମାତ୍ର 2-3 ଦିନ ତାଙ୍କର ଆୟୁଷ ରହିଛି, ମୃତ୍ୟୁବରଣ କରିବେ, କିନ୍ତୁ ଚିନ୍ତା କରୁନାହାନ୍ତି ସେ ଏଇ କଥାକୁ ପାଳନ କରୁଛନ୍ତି ସେ। ତେଣୁ ଏଇଟା ଅର୍ଜୁନ ମଧ୍ୟ ସେଇଟା କହିଲେ ପ୍ରଭୁ ବିସ୍ତାର ମାତ୍ମନ ଯୋଗ ବିଭୂତି ଜନାର୍ଦ୍ଦନ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିମି ଅମୃତମ, ଆମକୁ ତୃପ୍ତି ଆସୁନାହିଁ ପ୍ରଭୁ, ଆହୁରି କୁହନ୍ତୁ ଆହୁରି କୁହନ୍ତୁ ଆହୁରି କୁହନ୍ତୁ, ଏହି ଭଗବାନ କଥାରେ ତୃପ୍ତି ଜଣେ ପାଇବ ନାହିଁ, କାରଣ ଏଥିରେ ତୃପ୍ତି ପାଇବାର 3 କାରଣ ରହିଛି, ଆମେ ସେ ତ ବହୁତ ଦୂର କହିଲେଣି ଆଉ କହିବା ନାହିଁ, ଏଥିରେ ସେ 3 କାରଣ ନାହିଁ, ଜଣେ କେବେ ତୃପ୍ତି ପାଇପାରିବ ନାହିଁ। ତେଣୁ ଏଇଟା ସେ କହୁଛନ୍ତି ତଥା ନୟା ନ ତୃପ୍ୟାମି, ହେ ଦାନପତେ ମହାରାଜ ଅକ୍ରୁଢ ଆପଣ ମୋର ଇଚ୍ଛା ହେଉଛି ଆପଣ ଏଇଭଳି ଭାବେ କହିଚାଲନ୍ତୁ ମୁଁ ଏଇଭଳି ଭାବେ ଶୁଣିଥାଏ, କିନ୍ତୁ ମୁଁ ତୃପ୍ତି ହେଇପାରୁ ନାହିଁ, ଆହୁରି ଶୁଣିବା ପାଇଁ ଇଚ୍ଛା ହେଉଛି, ତଥା ନ ତଥା ନୟା ନ ତୃପ୍ତିଆନି, ମୁଁ ତୃପ୍ତି ପାଇପାରୁନାହିଁ। ହଁ କିଭଳି ଭାବରେ ନା ଜୟ ଶ୍ରୀ ଶ୍ରୀ ସୀତାରାମ ରକ୍ଷଣ ହନୁମାନ ଯୋଗୀ, ତେଣୁ କିଭଳି ଭାବରେ ନା ମର୍ତ୍ତ୍ୟ ପ୍ରାପ୍ୟ ଯଥା ମୃତମ, ମର୍ତ୍ତ୍ୟ ବ୍ୟକ୍ତି ଯେଉଁ ମୃତ୍ୟୁ ଅବସ୍ଥା ବର୍ତ୍ତମାନ କରୁଣା, କରୁଣାର ଉଦାହରଣଟା ବହୁତ ବଢ଼ିଆ ଉଦାହରଣ ବର୍ତ୍ତମାନ। କରୁଣା ଯଦି କୁହାଯିବ ନିଅ ନିଅ ନିଅ, ଔଷଧ ଅଛି କରୁଣାର ଔଷଧ, ହଁ କିଭଳି ଭାବରେ ସେମାନେ ନେବେ, ହିସାବ କରନ୍ତୁ କିଭଳି ଭାବରେ ନେବେ। ହଁ କରୁଣାର ଔଷଧ ସାରା ପୃଥିବୀ ଚାହିଁ ବସିଛି, କରୁଣାର ଔଷଧ ମିଳୁ, କରୁଣାର ଔଷଧ ମିଳୁ, କରୁଣାର ଔଷଧ ମିଳୁ, ଆଉ ସେ ଔଷଧ ଦେଇଦେଲେ କିଭଳି ଭାବରେ ନ ହେବେ, କିଭଳି କିଭଳି ଆନନ୍ଦରେ ସେମାନେ ଗ୍ରହଣ ନ କରିବେ, ମୃତ୍ୟୁମୁଖକୁ ରକ୍ଷା ପାଇବା ପାଇଁ ଚାହୁଁଛୁ ସମସ୍ତେ ସେଇଭଳି ଭାବରେ। ମର୍ତ୍ତ୍ୟ ପ୍ରାପ୍ୟ ଯଥା ଅମୃତମ, ହଁ ଜଣେ ମର୍ତ୍ତ୍ୟ ବ୍ୟକ୍ତି ଜଣେ ମୃତ୍ୟୁବରଣ କରିବ, ତାକୁ ଯଦି ଝିଅ ଝିଅ ଏଇଟା ତୁମେ ପିଇଦେଲେ ତୁମ ଅମୃତ ମୃତ୍ୟୁବରଣ କରିବ ନାହିଁ। ହଁ ଅତୀତରେ ବହୁତ ଯାଇଛନ୍ତି ତପସ୍ୟା କରିବା ପାଇଁ ମୃତ୍ୟୁ ନ ପାଇବା ପାଇଁ, ହିରଣ୍ୟକଶିପୁ ରାବଣ ଇତ୍ୟାଦି ବହୁତ ଚେଷ୍ଟା କରୁଥିଲେ ନ ମରିବା ପାଇଁ, ବହୁତ ଚେଷ୍ଟା କରୁଥିଲେ ଆମ କ'ଣ ଏଇ ଅମୃତ ଅମୃତ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ଜାଣିନାହାନ୍ତି ଭଗବାନ କଥା ହେଉଛି ଅମୃତ, ଏ କଥା ହେଉଛି ଅମୃତ, ତାକୁ ଅମର କରିଦେବ ଏ କଥା ଭଗବାନ କଥା। ଏ ଶ୍ଳୋକଟି ଅଛନ୍ତି ତୃତୀୟ ସ୍କନ୍ଧରେ, ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଆୟୁ ହରତି ବୈ ପୁଂସା ଉଦନଷ୍ଟମ ଚନ୍ଦନସୌ ତସ୍ୟ ତତ୍କ୍ଷଣ ନିତ ଉତ୍ତମ ଶ୍ଳୋକ ବାହାରତୟା, ସୂର୍ଯ୍ୟଙ୍କର ଉଦୟରେ ମୋ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ଆୟୁ ହରତି ବୈ ପୁଂସା ସମସ୍ତଙ୍କର ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ଉଦନଷ୍ଟମ ଚନ୍ଦନସୌ ଅସୌ ସୂର୍ଯ୍ୟଙ୍କୁ ଦେଖିକି କହୁଛନ୍ତି ଏ କଥା, ସୌନକ ଋଷି ସକାଳ ବେଳାର କଥା ହେଇଛି ବୋଧେ, ସେଥିପାଇଁ ଅସୌ କହିଲେ ସୂର୍ଯ୍ୟଙ୍କୁ ଦେଖେଇ କହୁଛନ୍ତି। ଦିନ ରାତି ସେଠି କଥା ଚାଲିଛି, ରାତିରେ ଆଉ କ'ଣ ସୂର୍ଯ୍ୟ ଥିବେ କି, ଦିନରେ ସୂର୍ଯ୍ୟ ଅଛନ୍ତି, ସେଥିପାଇଁ ଅସୌ ଶବ୍ଦ ବ୍ୟବହାର କରାଗଲା। ଅସୌ ଦେଖ ଆଙ୍କର ଉଦନ୍ୟସ୍ତ ହଉ ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କିନ୍ତୁ ତସ୍ୟତେ ଯତ୍ ନିତମ, କିନ୍ତୁ ସେମାନଙ୍କର ଆୟୁଷ ହରଣ ହେଇପାରୁନାହିଁ। ତସ୍ୟତେ ଯତ୍ କ୍ଷଣ ନିତ, ଗୋଟିଏ କ୍ଷଣ ଗୋଟିଏ କ୍ଷଣ ଉତ୍ତମ ଶ୍ଳୋକ ବାର୍ତ୍ତା, ଭଗବାନଙ୍କର କଥାରେ ଶୁଣିବାରେ ଯେଉଁମାନଙ୍କର ସମୟ ବିତୁଛି ସେମାନଙ୍କର କେବେ ହେଲେ ସେମାନେ ତାଙ୍କର ଆୟୁଷ ହରଣ ହେଇପାରୁନାହିଁ, ସେମାନେ ଅମୃତ ପାଳନ କରୁଛନ୍ତି, ଆଉ ମୃତ୍ୟୁ କେବେ ଆସିବ, ମୃତ୍ୟୁ ତାଙ୍କର ଆସିବ, ଅମୃତତ୍ୱକୁ ପ୍ରାପ୍ତ ହେବେ ସେମାନେ, ଅନ୍ତିମରେ ଭଗବତ ଧାମକୁ ଯିବେ। ଏଭଳି ଭାବରେ ତଥା ନୟାନ ତୃପ୍ତିଆମି ମର୍ତ୍ତ୍ୟ ପ୍ରାପ୍ୟ ଯଥା ଅମୃତମ, ମର୍ତ୍ତ୍ୟ ବ୍ୟକ୍ତି ଯେଉଁଭଳି ଭାବରେ ଅମୃତ ଯଦି ଦିଆଯିବ, ମର୍ତ୍ତ୍ୟ ବ୍ୟକ୍ତି ଜଣେ ମରିବା ପାଇଁ ବସିକି କରୁଣା, ତ ଉଦାହରଣ ଦେଲି ଆଉ କେତେଥର ଦେବି ସେ କଥାକୁ ଆଉ କହିବା ନାହିଁ। ଏଇଭଳି ଭାବରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ଭାଷ୍ୟରେ, ଅଭିଜ୍ଞ ମନ୍ୟେ ଅୟମ୍ ଅକ୍ରୁରୋ ମାମ ଅପି ତତ୍ତ୍ୱ ଉପଦେଷ୍ଟୁ ପ୍ରଗଳଭତେ, ଏ କଥା ମୁଁ କହିଦେଇଛି ଅବଶ୍ୟ, ଏ କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ମୁଁ କ'ଣ ଜାଣିନାହିଁ, ଅଭିଜ୍ଞ ମନ୍ୟେ ଧୃତରାଷ୍ଟ୍ର ନିଜକୁ ଅଭିଜ୍ଞ ମନେ କରୁଛନ୍ତି, ମୁଁ କ'ଣ ଜାଣିନାହିଁ, ମୋତେ ସବୁ ଉପଦେଶ ଏ କଥା କ'ଣ ମୁଁ ଜାଣିନାହିଁ, ତୁମେ ମୋତେ ଉପଦେଶ ଦେବ। ଅଧିକାଂଶ ଟିକେ ବୃଦ୍ଧ ଲୋକକୁ ଯଦି କୁହାଯିବ ତୁମେ ଟିକେ ଭଗବାନ କଥା ନା, ତୁ କ'ଣ ମୋତେ ଶିଖେଇବୁ, ପାଠ ପଢ଼େଇବୁ, ତୁ ମୋତେ ଶିଖେଇବୁ, ତୁ ମୋଠୁ ବେଶୀ ଜାଣିଛୁ, ମୁଁ ବହୁତ ଜାଣିଛି, ଏଇଭଳି ଭାବରେ ତାଙ୍କ ଧାରଣା। ଅଭିଜ୍ଞ ମାନେ ଅୟମ୍ ଅକ୍ରୁରୋ ମାମ ଅପି ତତ୍ତ୍ୱ ଉପଦେଷ୍ଟ ପ୍ରଗଳଭତେ, ମୋତେ ତୁମେ ଏତେ କଥା କହିଲ, ମୁଁ କ'ଣ ଜାଣିନି ତୁମେ ମୋତେ ଏ କଥା କହୁଛ, ମନରେ ଭାବ ହେଉଛି ଏଇଠି ଭାବରେ, କିମ୍ ଅହମ୍ ଇଦମ୍ ନ ଜାନାମି, ମୁଁ କ'ଣ ଜାଣିନି ତୁମେ ମୋତେ କହୁଛ, କିମ୍ ଇଦ କହମ୍ କିମ୍ ଅହମ୍ ଇଦମ୍ ନ ଜାନାମି ଇତି ଅନ୍ତର୍ ମଦପୂର୍ଣ୍ଣ ବି, ଅନ୍ତରରେ ଏଇଭଳି ଭାବରେ ଗର୍ବ ରହିଛି, ମଦ ରହିଛି, ଏଇ ଭାବରେ ସେ କଥା କହୁଛନ୍ତି। ମହା ଗମ୍ଭୀର୍ଯ୍ୟ ପ୍ରକାଶନ, ବହୁତ ସାଧୁ ଭାବରେ କଥା କହୁଛନ୍ତି, ଭଣ୍ଡ ସାଧୁ ଭଣ୍ଡ ସାଧୁ ସାଧୁ ଭାବ ଗାମ୍ଭୀର୍ଯ୍ୟ ଭାବରେ କଥା କହୁଛନ୍ତି, ସତେ ଯେମିତି ଏଇଟା ଶୁଣିକିରି ସେ ଆନନ୍ଦ ହେଇଯାଇଛନ୍ତି। ମହା ଗାମ୍ଭୀର୍ଯ୍ୟ କି ପ୍ରକାଶନ ବହିର୍ ମହାସାଧୁ, ମହାସାଧୁ ବୋଲି କଥା କହୁଛନ୍ତି, କିନ୍ତୁ ମହାଭଣ୍ଡ କିନ୍ତୁ ବାହାରକୁ ଦେଖାଉଛନ୍ତି ମହାସାଧୁ, ତୁମେ କେତେ ଦିନ ରହିବ ଏମିତି, ତୁମର ଭଣ୍ଡତା ପ୍ରକାଶ ଭଗବାନ ପ୍ରକାଶ କରିଦେବେ, ତୁମର ସାଧୁତା ଯେଉଁ ଛଳ ଯେଉଁ କ'ଣ ଯେଉଁ ଭଣ୍ଡ ସାଧୁ ଦେଖାଉଛ ତୁ କ'ଣ କ'ଣ ବାହାରୁ ଛଳନା ଯେଉଁ କରିକି ଦେଖାଉଛ ସାଧୁ, ସାଧୁ ତ ରହିବ, ଭଗବାନ ପ୍ରକାଶ କରିଦେବେ, ଭିତରଟା ବି ପ୍ରକାଶ କରିଦେବେ ଭଗବାନ, ତୁମର ସାଧୁତ୍ୱକୁ ରଖିବେ ନାହିଁ, ବାହାରକୁ ଦେଖିବା ପାଇଁ ଆମେ ସାଧୁ, ଭିତରେ କ'ଣ ତୁମର ରହିଛି, ଭିତରେ ଯେଉଁ ଅଭଦ୍ରତା ରହିଛି ଭଗବାନ ସେଇଟା ପ୍ରକାଶ କରିଦେବେ, ଏଥିରେ ଆମର କଲ୍ୟାଣ ହେବ। ଏଇଭଳି ଭାବରେ ଯଦି ରହିବ ଆମର ପ୍ରକୃତ କଲ୍ୟାଣ ହେବ ନାହିଁ। ପ୍ରକୃତରେ କେଉଁଥିରେ କଲ୍ୟାଣ ହେବ ଆମେ ଜାଣିନାହିଁ, ଅକଲ୍ୟାଣ କଲ୍ୟାଣ କରି ଭଳି ଭାବିକିରି ଆମେ କାର୍ଯ୍ୟ କରୁଛେ, ଏଇ ଛଡ଼ନାଶ ଚାଲିଛି। ତେଣୁ ଦାନପତେ ଇତି ମଥୁରାୟାମ ଅନ୍ନଦାନେନ ଯଥା ବିଭୁକ୍ୟୁ ତପୟସି, ମଥୁରାରେ ତୁମେ ସବୁ ବହୁତ ଅନ୍ନଦାନ କରୁଥିଲେ। ଏଠି ଟୀକାମାନେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ମଥୁରାରେ ଅନ୍ନ ସବୁ ଭିକ୍ଷା କରୁଥିଲେ, ଅନ୍ନ ଭିକ୍ଷା କରୁଥିଲେ। ଏଇଟା ଜଣେ କହିବେ ମଥୁରା ଭଳି ସାହି ଯେଉଁଠି ଭଗବାନ ରହିଛନ୍ତି, 16,000 ଏସବୁ ଲକ୍ଷ୍ମୀମାନେ ରହିଛନ୍ତି, ସବୁ ସେମାନେ ଲକ୍ଷ୍ମୀ ଭଗବାନ ସ୍ୱୟଂ ରହିଛନ୍ତି, ସେଠି କ'ଣ ପୁଣି ଭିକ୍ଷା କରାଯାଉଛି? ଏ କଥାରେ ପ୍ରଶ୍ନର କିଏ ଉତ୍ତର ଦେଇପାରିବେ? କାହିଁକି ହେଇଛି? ଏଇଟା ତ ଶାସ୍ତ୍ରରେ ବର୍ଣ୍ଣନା କରାଯାଏନି, ଏଇଟା ଆମେ ନିଜକୁ କହିବା, ଆମେ ଯେତିକି ଜାଣିଛେ ଜ୍ଞାନ। ମଥୁରାରେ ଭିକ୍ଷା କରୁଛନ୍ତି କାହିଁକି ଲୋକମାନେ, କାରଣ କ'ଣ? ଗଭର୍ଣ୍ଣମେଣ୍ଟ କୁହନ୍ତା ନା ଆର ବ୍ରହ୍ମଚାରୀର କର୍ତ୍ତବ୍ୟ କ'ଣ? ବ୍ରହ୍ମଚାରୀ ଭିକ୍ଷା କରିବ, ଗୃହସ୍ଥମାନ ଗୃହରୁ ଭିକ୍ଷା କରିବ। ବ୍ରହ୍ମଚାରୀ ବାହନପ୍ରସ୍ଥ ସନ୍ନ୍ୟାସ ଏଇ ତିନୋଟି ଯେ ଆଶ୍ରମରେ ରହିଲେ ଏମାନେ ସବୁ ଭିକ୍ଷା କରି ଚଳିବେ, ତାଙ୍କର ତାଙ୍କର ଆବଶ୍ୟକତା ପୂରଣ କରିବେ ଗୃହସ୍ଥ, ଏଇ ନିୟମ। ବର୍ଣ୍ଣାଶ୍ରମ ଧର୍ମ ଲୋପ ପାଇଗଲାଣି, ସେତେବେଳେ ବର୍ଣ୍ଣାଶ୍ରମ ଧର୍ମ ଚାଲିଥିଲା, ଦ୍ୱାପର ଯୁଗରେ କଳି ଯୁଗରେ ସବୁ ନଷ୍ଟ ହୋଇଯାଉଛି, ସବୁ ଆସ୍ତେ ଆସ୍ତେ ସବୁ ନଷ୍ଟ ହୋଇଯିବ। ତେଣୁ ବ୍ରହ୍ମଚାରୀ ଗୃହ ବାହନ ପ୍ରସ୍ତାବ ସନ୍ନ୍ୟାସ ସମସ୍ତେ ଭିକ୍ଷା କରି ଚଳିବେ, ହଁ ଭିକ୍ଷା ସବୁ ଦେଉଥିଲେ, ଦାନ ବହୁତ ପ୍ରସିଦ୍ଧ ଥିଲେ ଦାନ ଦେବାରେ, ନହେଲେ ସେଠି କାହାର ଅଭାବ ଅଛି ନା କ'ଣ? ମଥୁରା ଲକ୍ଷ୍ମୀ ସେଇଠୁ ରହିଛନ୍ତି, ସ୍ୱୟଂ ଲକ୍ଷ୍ମୀ ରହିଛନ୍ତି। ତେଣୁ ଦାନପତି ଇତି ମଥୁରାୟା ଅନ୍ନଦାନେନ ଯଥା ବିଭୁକ୍ୟ ତର୍ପୟସି ତଥୈବ ଅତ୍ର ହସ୍ତିନାପୁରେ ଅନଭିଜ୍ଞ ମା ଜ୍ଞାନଦାନେନ ତର୍ପୟିଷ୍ୟତି ଇତି ଭାବ। ଏ ହସ୍ତିନାପୁରରେ ମୁଁ ଅନଭିଜ୍ଞ ରହିଛି, ମୋର ଜ୍ଞାନ ମୋର ନାହିଁ, ଏସବୁ ମୋତେ ଆମ ଜ୍ଞାନ ପ୍ରଦାନ କଲେ, ତେଣୁ ମୁଁ ତୃପ୍ତ ହୋଇଗଲି, ବହୁତ ତୃପ୍ତି ହୋଇପାରୁନାହିଁ, ଯେତେ ଆହୁରି କହିବା ପାଇଁ ଚାହୁଁଛି ଆପଣ କୁହନ୍ତୁ। ଏଇଭଳି ଭାବରେ ବହୁତ ଟୀକାକାରମାନେ ସବୁ କହିଛନ୍ତି, ଆମର ସମୟ ହୋଇଗଲାଣି, କିନ୍ତୁ ଜଣେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କଦାପି ସମ ନ ଭବିତା ଆସ୍ମି, ସେ ଯେଉଁ କଥାଟା କହିଲେ ଚିନ୍ତା କଲି କନକ୍ଲୁଜନ ନେଲେ, ତୁମେ ଯାହା କହିଲ ମୁଁ ବିପରୀତ କାର୍ଯ୍ୟ କରିବି, ବିପରୀତ କଦାପି ହି ସମ ନ ଭବିତା ଆସ୍ମି, ମୁଁ କେବେହେଲେ ସମ ହେବି ନାହିଁ। ସନାତନ ଗୋସ୍ୱାମୀ ତାଙ୍କର ଭାବଟାକୁ କହୁଛନ୍ତି, ଇତି ଅନ୍ତର୍ ମନେସି ଦୃଢ଼ୈତ୍ୱା, ଏଇଟାକୁ ଦୃଢ଼ କରିଦେଲେ ମନରେ, ଏଇଟାକୁ ଦୃଢ଼ କରିକିରି ଏଇଟା କଥା କହିବେ, ଆ ପରେ ଆଉ ତିନୋଟି କଥା କହିବେ, ତତ୍ ସନ୍ତୋଷାର୍ଥଂ ତଦ୍ ଉକ୍ତମ ଅଭିନନ୍ଦନ୍ତି, ତେଣୁ ତାଙ୍କର ସନ୍ତୋଷ ପାଇଁ ତାକୁ ପ୍ରଶଂସା କରି କହୁଛନ୍ତି। ଏଇଭଳି ଭାବରେ ତିନୋଟି ଶ୍ଳୋକ ଅଛି। ତେଣୁ ହରିଶୁରି ଜଣେ ରହିଛନ୍ତି, ବହୁତ ପ୍ରସିଦ୍ଧ, ବହୁତ ସୁନ୍ଦର ଭାବରେ ସାହିତ୍ୟିକ ଭାଷାରେ ସବୁ ରହିଛି, ସଂସ୍କୃତ ରଚନା କରିଛନ୍ତି, ଆମେ ଗୋଟେ ଅଧା ପଦ କହିବା, ସେ କହିଛନ୍ତି ସାଧୁ ଦୀତ ଅମୃତମ ଚିତ୍ରଂ ଧୃତରାଷ୍ଟ୍ର ବି ନ ପିବତ୍। ଏ ବଡ଼ ବିଚିତ୍ର କଥା, ଏ ବଡ଼ ଆଶ୍ଚର୍ଯ୍ୟ, କ'ଣ ନା ସାଧୁ ଦେଉଛନ୍ତି ଅମୃତ ଦେଉଛନ୍ତି ସାଧୁ, ଅସାଧୁ ଅସାଧୁ ମୁଖରୁ ଅମୃତ ମଧ୍ୟ ପିଇବା କଥା ନୁହଁ, ଭଗବାନଙ୍କର କଥା ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କଠାରୁ କଥା ଶୁଣିବା କଥା ନୁହଁ, ଅବୈଷ୍ଣବ ମୁଖ ଦିନ ଉତ୍ତମ ହରି କଥା ଆମର ଶ୍ରବଣ ରହିବ କର୍ତ୍ତବ୍ୟ, ସର୍ପୋଚ୍ଚିଷ୍ଟ ଯଥାପୟ, ଯେଉଁଭଳି ଭାବରେ ସାପ ଯଦି କ୍ଷୀରରେ ମୁହଁ ମାରିଦେଇଛି ସେଇଟା କ୍ଷୀରଟା ଆଉ ଅମୃତ ରହୁନି, ସେଇଟା ମୃତ୍ୟୁ କ'ଣ ବିଷୟରେ ପରିଣତ ହୋଇଯିବ। ସେହିଭଳି ଭାବରେ ଇଏ ସାଧୁ ଦେଉଛନ୍ତି ଅମୃତ, ଭଗବାନ କଥା କହୁଛନ୍ତି, ଇଏ ସାଧୁ ଜଣେ କହୁଛନ୍ତି, କିନ୍ତୁ ଧୃତରାଷ୍ଟ୍ର ବି ନ ପିବତ, ସେ ଅମୃତକୁ ସେ ପାନ କଲେ ନାହିଁ, ସିଏ କହିଲେ ମୁଁ ବିଷ ପାନ କରିବି, ମୁଁ କ'ଣ ଅମୃତ ପାନ କରିବି, ବିଷକୁ ସେ ଭାବୁଛନ୍ତି ଅମୃତ, ଏ କଥା କହିଛନ୍ତି ନା ନରୋତ୍ତମ ଦାସ ଠାକୁର, ନା କିଏ କହିଛନ୍ତି, କର୍ମ କାଣ୍ଡ ଜ୍ଞାନ କାଣ୍ଡ କେବଳ ବିଶ୍ୱର ଭାଣ୍ଡ ଅମୃତ ବୋ ଲିଆ ଦେବା ଖାଏ ନାନା ଜୋନି ସଦା ଫିରେ କଦର୍ଯ୍ୟ ଭକ୍ଷଣ କରେ ତାର ଜନ୍ମ
आधोपाते जाए अमृत बोलिया देव खाए भावस अमृत किंतु सेटा विष ଏଇଭଳି ଭାବରେ ଅଧିକାଂଶ ଲୋକଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ ସର୍ବଦା ବିପରୀତାନ ବୁଦ୍ଧି ସବୁବେଳେ ବିପରୀତ ବୁଦ୍ଧି ଯାହା ହେଉ ଆମେ ଭଗବାନ କଥା କହିବାକୁ ଆମକୁ ସୁଯୋଗ ମିଳିଲା ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଆପଣମାନେ ଧନ୍ୟବାଦ କାରଣ ଧୈର୍ଯ୍ୟର ସହିତ ଶେଷ ପର୍ଯ୍ୟନ୍ତ କଥା ଶୁଣିବା ପାଇଁ ରହିଲେ ତେଣୁ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ ଶ୍ରୀ